কৃষ্ণ ভক্ত সজ্জন বৃন্দ মাতৃবৃন্দ, ମୁଁ ଆଜି ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି। ଆଜି ଏକ ପବିତ୍ର ତିଥି, ଭାଗବତଙ୍କର ପରିଭାବ ତିଥି। ସେ ତିଥିରେ ଆପଣମାନେ ସମସ୍ତେ ଭଗବାନଙ୍କ କଥା ଶୁଣିବା ପାଇଁ ଉତ୍ସୁକ ହୋଇଛନ୍ତି ଏବଂ ଆମମାନଙ୍କୁ ସୁଯୋଗ ଦେଇଛନ୍ତି। ବିଶେଷ କରି ମୋ ଭଳି ଜଣେ ଅଧମ ବ୍ୟକ୍ତିକୁ ସୁଯୋଗ ଦେଇଥିବା ହେତୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି ଏବଂ ଆପଣମାନଙ୍କ କୃପା ପ୍ରାର୍ଥନା କରୁଛି, ଗୁରୁଦେବଙ୍କ କୃପା ପ୍ରାର୍ଥନା କରୁଛି, ଶ୍ରୀ ପ୍ରଭୁପାଦଙ୍କ କୃପା ପ୍ରାର୍ଥନା କରୁଛି ଯେ ଭଗବାନଙ୍କ କଥା କହିବା ପାଇଁ ମୁଁ କିଛି ଆପଣଙ୍କୁ ପ୍ରଦାନ କରି ଭଗବାନଙ୍କ କଥା କହିବି। ଭଗବାନଙ୍କର ଯେଉଁଭଳି ଭାବରେ ଆବିର୍ଭାବ ତିଥି ଗତିର ଭାବ କିଛି ନାହିଁ, ସେଭଳି ଭାବରେ ତାଙ୍କର ବାଣୀ ବା ତାଙ୍କର ଯେଉଁ ଶାସ୍ତ୍ର ପୁସ୍ତକ ତାର ମଧ୍ୟ ସେଭଳି ଭାବରେ ତାର ଆବିର୍ଭାବ ବା ତିରୋଭାବ ନାହିଁ। ଯେମିତି ସୂର୍ଯ୍ୟ ଦେବଙ୍କର କୁହାଯାଉଛି, ସୂର୍ଯ୍ୟ ଉଦୟ ହେଉଛନ୍ତି ଏବଂ ସେ ଅସ୍ତାଚଳକୁ ଗମନ କରୁଛନ୍ତି ବା ଅସ୍ତ ହେଉଛନ୍ତି, ଏଠାରେ ସେ ଅସ୍ତ ହେଉଛନ୍ତି ମାନେ ହିଁ ସୂର୍ଯ୍ୟଦେବ ଯେ ସମ୍ପୂର୍ଣ୍ଣ ଭାବରେ ଚାଲିଯାଉଛନ୍ତି ତାହା ନୁହେଁ, ସୂର୍ଯ୍ୟଦେବ ଅନ୍ୟ ଏକ ସ୍ଥାନରେ ତାଙ୍କର ଆଲୋକ ପ୍ରଦାନ କରୁଛନ୍ତି, ପୁଣି ପୂର୍ବ ଦିଗରେ ସୂର୍ଯ୍ୟ ଉଦିତ ହେଉଛନ୍ତି। ସେହିଭଳି ଭାବରେ ଶ୍ରୀମଦ୍ ଭାଗବତର ଆବିର୍ଭାବ ତିଥିକୁ କହିବା ପ୍ରକୃତ ପକ୍ଷେ ଆମମାନଙ୍କ ପକ୍ଷେ ଠିକ୍ ହେବ ନାହିଁ, କାରଣ ଶ୍ରୀମଦ୍ ଭାଗବତମ୍ ସବୁ ସମୟରେ ସବୁ କାଳରେ ସବୁ ପରିବେଶରେ ସବୁ ପରିପ୍ରେକ୍ଷୀରେ ହିଁ ଆମମାନଙ୍କୁ ଉତ୍ସାହ ଉଦ୍ଦୀପନା ପ୍ରଦାନ କରିବ। ତା'ର ଆବିର୍ଭାବ ନାହିଁ ବା ତିରୋଭାବ ନାହିଁ, ତେଣୁ ସେ ଶ୍ରୀମଦ୍ ଭାଗବତ ଯାହାକୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ କହିଛନ୍ତି, ଯଦି ପୃଥିବୀର ଗ୍ରନ୍ଥାଗାର ଅର୍ଥାତ୍ ଲାଇବ୍ରେରୀ, ପୃଥିବୀର ଲାଇବ୍ରେରୀରୁ ଯଦି ସମ୍ପୂର୍ଣ୍ଣ ଯେତେ ପୁସ୍ତକ ସବୁ ଅଛି ଯଦି ନଷ୍ଟ ହୋଇଯାଏ ତାହେଲେ କିଛି କ୍ଷତି ହେବ ନାହିଁ, ଯଦି ଶ୍ରୀମଦ୍ ଭାଗବତ ପୁସ୍ତକଟି ଥାଏ। ତେଣୁ ଶ୍ରୀମଦ୍ ଭାଗବତ ହେଉଛି ଏକ ଆଲୋକ ବର୍ତ୍ତିକା ସଦୃଶ। ତେଣୁ ଛଅଟି ଯେଉଁ ପ୍ରଶ୍ନକୁ ନେଇକି ଶ୍ରୀମଦ୍ ଭାଗବତ ଆଧାରିତ ହୋଇଛି, ଛଅ ପ୍ରଶ୍ନ ମଧ୍ୟରୁ ଶେଷ ପ୍ରଶ୍ନ ହେଉଛି, କୃଷ୍ଣ ଯେତେବେଳେ ସ୍ୱଧାମକୁ ଚାଲିଗଲେ ସେତେବେଳେ ଧର୍ମ କାହାର ଆଶ୍ରୟ ନେଲା? ସୌନକାଦି ମୁନିମାନେ ସୁତ ଗୋସ୍ୱାମୀଙ୍କୁ ନନ୍ଦିସାରଣ୍ୟରେ ଏ ପ୍ରଶ୍ନ ପଚାରିଛନ୍ତି ଯେ ଭଗବାନ ଯେତେବେଳେ ସୌଧାମକୁ ଚାଲିଗଲେ ଭଗବାନ ତ ଧର୍ମ ସଂସ୍ଥାପନ କରିବା ପାଇଁ ଆସିଥିଲେ, ସେ ଯେତେବେଳେ ଚାଲିଗଲେ ସେ ଧର୍ମକୁ ତାଙ୍କ ସାଙ୍ଗରେ ନେଇକି ଗଲେ ନା ତାଙ୍କୁ ରଖି ଦେଇଗଲେ? ଏ ପ୍ରଶ୍ନ ମୁନିମାନେ ପଚାରିଛନ୍ତି ସୁତ ଗୋସ୍ୱାମୀଙ୍କୁ, ଏବଂ ଯେଉଁ ସୁତ ଗୋସ୍ୱାମୀ ସୁଖଦେବ ଗୋସ୍ୱାମୀଙ୍କ ଠାରୁ ଶ୍ରବଣ କରିଛନ୍ତି ଗଙ୍ଗା ନଦୀ କୂଳରେ ପରିଚିତ ମହାରାଜଙ୍କୁ ଯେତେବେଳେ ଭାଗବତ କଥା ଆଲୋଚନା କରୁଛନ୍ତି, ତେଣୁ ତାହାର ଉତ୍ତରରେ ଶୁଭ ଗୋସ୍ୱାମୀ କହୁଛନ୍ତି ଯେ କୃଷ୍ଣ ଯେତେବେଳେ ସ୍ୱଧାମକୁ ଚାଲିଯାଇଛନ୍ତି ସେ ଧର୍ମକୁ ସଙ୍ଗରେ ନେଇକି ଯାଇନାହାନ୍ତି, ସେଠାରେ ରଖିଦେଇଯାଇଛନ୍ତି। କୃଷ୍ଣ ସ୍ୱଧାମ ପଦତେ ଧର୍ମ ଜ୍ଞାନ ବିଧି ସହ କଳୌ ନଷ୍ଟ ଦୃଶାମ ଏସମ୍ ପୁରାଣ ଅର୍ପ ଅଧୁନ ବିତ। କୃଷ୍ଣ ସ୍ୱଧାମକୁ ଚାଲିଗଲେ ମଧ୍ୟ ସେ ତାଙ୍କର ବାଣୀ ବା ତାର ତାଙ୍କର ଯେଉଁ ବକ୍ତବ୍ୟ ସେ ରଖିଦେଇଯାଇଛନ୍ତି କଳିଯୁଗର ଲୋକମାନଙ୍କ ପାଇଁ, କଳିଯୁଗର ଯେଉଁମାନଙ୍କର ବୁଦ୍ଧି ମନ୍ଦ ହୋଇଯାଇଛି, ସ୍ମୃତି ଶକ୍ତି ଦୃଷ୍ଟିଶକ୍ତି ଇତ୍ୟାଦି ସବୁକିଛି ମନ୍ଦ ହୋଇଛି ସେମାନଙ୍କ ପାଇଁ ଶ୍ରୀମଦ୍ ଭାଗବତମ୍ ଶ୍ରୀମଦ୍ ଭଗବତ୍ ଗୀତା ଇତ୍ୟାଦି ଶାସ୍ତ୍ର ସମୂହ ସେ ଆମମାନଙ୍କ ପାଇଁ ରଖିଦେଇଯାଇଛନ୍ତି, ତେଣୁ ସେ ଶାସ୍ତ୍ର ସମୂହ ହିଁ ଆମମାନଙ୍କୁ ଆଲୋକ ପ୍ରଦାନ କରିବ, ଆମମାନଙ୍କୁ ଜୀବନର ପଥ ହିଁ କହିଦେବ। ସେଥିପାଇଁ ଶ୍ରୀମଦ୍ ଭାଗବତମ୍ ପୁସ୍ତକକୁ ଆମର ଗୁରୁଦେବ କହନ୍ତି ଇଏ ହେଉଛି ସ୍ନାତକ ଶିକ୍ଷା, ପ୍ରାଥମିକ ଶିକ୍ଷା ହେଉଛି ଶ୍ରୀମଦ୍ ଭଗବତ ଗୀତା ଏବଂ ସ୍ନାତକ ଶିକ୍ଷା ହେଉଛି ଶ୍ରୀମଦ୍ ଭାଗବତମ୍, ଏବଂ ସ୍ନାତକୋତ୍ତର ଶିକ୍ଷା ହେଉଛି ରାଧାକୃଷ୍ଣଙ୍କ ଯେଉଁ ମିଳନ ଲୀଳା ବର୍ଣ୍ଣନା କରାଯାଇଛି, ପ୍ରେମଲୀଳାର କଥା ବର୍ଣ୍ଣନା କରାଯାଇଛି, ଦିବ୍ୟ ପ୍ରେମଲୀଳା ବର୍ଣ୍ଣନା କରାଯାଇଛି, ସେ ଚୈତନ୍ୟ ଚରିତାମୃତ, ତାହା ହେଉଛି ସ୍ନାତକୋତ୍ତର ଶିକ୍ଷା। ତେଣୁ ଯେଉଁମାନେ ପ୍ରାଥମିକ ଶିକ୍ଷାରେ କିଛି ଅଗ୍ରଗତି କରିଛନ୍ତି ସେମାନେ ହିଁ ଶ୍ରୀମଦ୍ ଭାଗବତ ପାଠ କରିବା ପାଇଁ ଯୋଗ୍ୟ ବିବେଚିତ ହେବେ। ସେଥିପାଇଁ କୁହାଯାଇଛି ଶ୍ରୀମଦ୍ ଭଗବତ ଗୀତା ଯଦି ସବୁ ଉପନିଷଦକୁ ଗୋଟିଏ ଗାଭୀ ସହିତ ତୁଳନା କରାଯାଏ ତାହେଲେ କୃଷ୍ଣ ହେଉଛନ୍ତି ଦୁଗ୍ଧ ଦୋହନକାରୀ। ସବୁ ଉପନିଷଦ ଗାଭ ଦୁଗ୍ଧା ଗୋପାଳ ନନ୍ଦନ ପାର୍ଥ ବତ୍ସା ସୁଧୀ ଭକ୍ତା ଦୁଗ୍ଧ ଗୀତାମୃତ ମନ। ସବୁ ଉପନିଷଦ ଯଦି ଗୋଟେ ଗାଈ ସହିତ ତୁଳନା କରାଯାଏ ତାହେଲେ ଗାଈ ପିଇବା ବ୍ୟକ୍ତି ହେଉଛନ୍ତି ଭଗବାନ କୃଷ୍ଣ ଏବଂ ପାର୍ଥ ହେଉଛନ୍ତି ବତ୍ସା, ପାର୍ଥ ହେଉଛନ୍ତି ଏକ ବାଛୁରୀ ଏବଂ ଯେଉଁ କ୍ଷୀର ଆସୁଛି ତାହା ହେଉଛି ଗୀତାମୃତ ଏବଂ ସେ ଗୀତାମୃତ ପ୍ରଦାନ କରାଯାଉଛି। ଯେଉଁମାନେ ସୁଧୀର ଭକ୍ତା, ଯେଉଁମାନେ ପ୍ରକୃତ ପକ୍ଷେ ଭକ୍ତ, ଯେଉଁମାନେ ଏଥିପ୍ରତି ଆଗ୍ରହୀ ସେଇମାନଙ୍କ ପାଇଁ ଗୀତାମୃତ ପ୍ରଦାନ କରାଯିବ। କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି, ଅଭକ୍ତ, ସେମାନଙ୍କ ପାଇଁ କ'ଣ ବ୍ୟବସ୍ଥା ଅଛି? ସେଥିପାଇଁ ଶ୍ରୀମଦ୍ ଭାଗବତ ପୁସ୍ତକ କୁହାଯାଉଛି। ସବୈ ଭଗବତ ପ୍ରୋକ୍ତା ଉପାୟ ଆତ୍ମଲବ୍ଧୟୋ ଅଜ୍ଞଂ ପୁଂସା ଅବିଦୁଷଂ ଗୀତି ଭାଗବତା। ସବୈ ଭାଗବତ ପ୍ରୋକ୍ତା ଉପାୟ ଆତ୍ମଲବ୍ଧୟୋ ଅଜ୍ଞଂ ପୁଂସା ଅବିଦୁଷଂ। ଯେମିତି ଗୋଟେ ଅନ୍ଧ ବ୍ୟକ୍ତି ସେ ଦେଖିପାରୁନି, ରାସ୍ତା ଦେଖିପାରୁନି, ତେଣୁ ତାର ଆଉ ରାସ୍ତା ଦେଖିବାର ଅବକାଶ ନାହିଁ। ସେ ଯଦି ଭାଗବତ ପୁସ୍ତକକୁ ଧରିଥାଏ ଏବଂ ସେ ଭାଗବତ ପୁସ୍ତକ ହିଁ ତାକୁ ପଥ ପ୍ରଦାନ କରିବ, ତେଣୁ ସେଥିପାଇଁ କୁହାଯାଉଛି ଅଜ୍ଞ ପୁଂସା ଅବିଦୁଷାନ ବିଧି ଭାଗବତ ଆନିତା। ଯେଉଁମାନେ ଅଜ୍ଞ ବ୍ୟକ୍ତି, ଯେଉଁମାନେ ବିଦୁଷୀ ନୁହନ୍ତି, ବିଦ୍ୱାନ ନୁହନ୍ତି ବା ବୁଦ୍ଧିମାନ ନୁହନ୍ତି ବା ଅଭକ୍ତ, ସେମାନଙ୍କ ପାଇଁ ଶ୍ରୀମଦ୍ ଭାଗବତ ହେଉଛି ଏକ ଆଲୋକବର୍ତ୍ତିକା ସଦୃଶ। ତେଣୁ ସେଇମାନଙ୍କୁ ହିଁ ଏ ଶ୍ରୀମଦ୍ ଭାଗବତ ପୁସ୍ତକ ପଥ ପ୍ରଦର୍ଶନ କରିବ। ତେଣୁ ପ୍ରକୃତ ପକ୍ଷେ କହିବାକୁ ଗଲେ ଶ୍ରୀମଦ୍ ଭାଗବତ ହେଉଛି ସବୁ ବ୍ୟକ୍ତି ସମସ୍ତଙ୍କ ନିମିତ୍ତ ଏହି ପୁସ୍ତକ, ତେଣୁ ସମସ୍ତେ ଏହାର ସୁଯୋଗ ନେଇପାରିବେ। ସେଥିପାଇଁ ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ନିଗମ କଳ୍ପ ତର ଗଳିତମ ଫଳମ ଶୁକ ମୁଖାଦ ମୃତ ଦ୍ରବ ସଂଯୁତମ ପିବତମ ଭାଗବତମ ରସମାଳୟ ମୃଗୁ ରସିକା ଭୁବି ଭାବୁକା। ନିଗମ କଳ୍ପ ତରର କଳିତମ ସମସ୍ତ ଶାସ୍ତ୍ର ସମୟକୁ ଏକ କଳ୍ପ ବୃକ୍ଷ ସହିତ ତୁଳନା କରାଯାଇଛି ଏବଂ ସେ କଳ୍ପ ବୃକ୍ଷରୁ ଏକ ସୁମିଷ୍ଟ ଏବଂ ସୁପକ ଫଳ ପଡ଼ୁଛି ଏବଂ ଯେଉଁ ସୁମିଷ୍ଟ ଏବଂ ସୁପକ ଫଳକୁ ତାକୁ ଶୁକ ପକ୍ଷୀ ତାକୁ ତା ଦେହରେ ଥଣ୍ଟ ମାରିଛି ଏବଂ ସେ ସୁମିଷ୍ଟ ତାର ବୃଦ୍ଧି ହେଇଛି ଯେତେବେଳେ ଜଣେ ଗୋଟେ ଶୁଆ ପକ୍ଷୀଟି ତା ଦେହରେ ମୁହଁ ମାରିଦେଲା, ତାର ଯେଉଁ ମିଷ୍ଟତା ଥିଲା ତାହା ଆହୁରି ବୃଦ୍ଧି ପାଇଛି। ନିଗମ କଳ୍ପ ତରରେ ଗଳିତମ ଫଳମ ଶୁକ ମୁଖାଦ ମୃତ ଦର୍ବସଂଯୁତମ ପିବତମ ଭାଗବତମ ରସମ ଆଳୟ। ଭାଗବତ ହେଉଛି ରସର ଆଳୟ, ରସର ଗନ୍ତାଗଣ, ମୃଗୁ ରସିକା ଭୂମି ଭାବୁକା। ଏବଂ ଭାଗବତ ବକ୍ତା ଯେ ଭାଗବତ କହିବ ସିଏ ଯେଉଁ ସ୍ଥିତିରେ ରହିବା ଉଚିତ, ଯେଉଁମାନେ ଶ୍ରୋତା ସେହି ସ୍ଥିତିରେ ରହିବା ହିଁ ଉଚିତ, ତାହେଲେ ରସଟାକୁ ଆସ୍ୱାଦନ କରାଯିବ, ତା ନହେଲେ ଶ୍ରୀମଦ୍ ଭାଗବତ ରସଟାକୁ ଆସ୍ୱାଦନ କରାଯାଇପାରିବ ନାହିଁ। ବକ୍ତା ଏବଂ ଶ୍ରୋତା ସମାନ ସ୍ତରର ହେବା ଉଚିତ। ତେଣୁ ଆମର ପୂଜ୍ୟ ଗୁରୁଦେବ କହନ୍ତି ଶ୍ରୀମଦ୍ ଭାଗବତଟା ହେଉଛି ଗୋଟେ ଆମ୍ର ଫଳ ସଦୃଶ। ଏ ଭୌତିକ ଜଗତରେ ଯେଉଁ ଆମ୍ର ଫଳ, ସେ ଫଳରେ ଅଛି କ'ଣ ନା ଚୋପା ଅଛି, ଟାକୁଆ ଅଛି। ଆମ୍ବଟା ଖାଇସାରିଲା ପରେ ଚୋପା ଟାକୁଆକୁ ଆମେ ଫୋପାଡ଼ି ଦେଉ, କିନ୍ତୁ ଶ୍ରୀମଦ୍ ଭାଗବତମ ଯେଉଁ ଆମ୍ର ଫଳ, ସେ ଆମ୍ର ଫଳରେ ଚୋପା ନାହିଁ କିମ୍ବା ଟାକୁଆ ନାହିଁ, କେବଳ ରସ ହିଁ ରସ, କେବଳ ସେଥିରେ ଚୋପା ଟାକୁଆ ନାହିଁ, ତାକୁ ଫୋପାଡ଼ିବାର କିଛି ସୁଯୋଗ ନାହିଁ। ତେଣୁ ସେଥିପାଇଁ ଏଇ ଶ୍ରୀମଦ୍ ଭାଗବତ ହେଉଛି ରସର ଗନ୍ତାଗଣ। ଯେମିତି ଚିନିକୁ ଯେଉଁଠି ଖାଇଲେ ମଧ୍ୟ ତାହା ମିଠା ଲାଗିବ, ସୁମିଷ୍ଟତା ତା ବୃଦ୍ଧି ହେବ, ସେହିଭଳି ଭାବରେ ଏଇ ଶ୍ରୀମଦ୍ ଭାଗବତ ହେଉଛି ସେହି ପ୍ରକାର ସୁମିଷ୍ଟ ଏବଂ ଏକ ସୁପ୍ରଫଳ। ତେଣୁ ସେ ଶ୍ରୀମଦ୍ ଭାଗବତ ବାର୍ତ୍ତା, ସେ ଶ୍ରୀମଦ୍ ଭାଗବତର କଥାକୁ ବର୍ତ୍ତମାନ ପ୍ରକୃତ ପକ୍ଷରେ ଆଲୋଚନା କରାଯାଉ ନାହିଁ ବା ଆଲୋଚନା ସେ କୌଣସି ସ୍ତରରେ ହେଉନାହିଁ, ଯେଉଁଟା ହେଉଛି ଆମମାନଙ୍କ ପାଇଁ ବଡ଼ ଦୁଃଖର ଦିନ। ସେଥିପାଇଁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଜୀ ଏ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ଶ୍ରୀ ରୂପାଜୀ ମହାରାଜ ଯେତେବେଳେ ପାଶ୍ଚାତ୍ୟ ଜଗତକୁ ଯାତ୍ରା କଲେ ସେତେବେଳେ ତାଙ୍କ ସଙ୍ଗରେ ଫଳକର୍ତ୍ତା ଏବଂ କିଛି ମୁଦ୍ରା ନେଇଥିଲେ, ଗୋଟାଏ ଭାରତୀୟ ମୁଦ୍ରା 40 ଟଙ୍କା ଏବଂ କିଛି ଶ୍ରୀମଦ୍ ଭାଗବତ ପୁସ୍ତକ ଯାହାକୁ ସେ ଅନୁବାଦ କରିଥିଲେ ସେ ତାକୁ ନେଇକି ଯାଇଥିଲେ ଏବଂ ସେ ଶ୍ରୀମଦ୍ ଭାଗବତର ବାଣୀକୁ ସେ ପ୍ରଚାର କଲେ ସୁଦୂର ଆମେରିକାରେ ପାଶ୍ଚାତ୍ୟ ଜଗତରେ ଏବଂ ସେ ଭାଗବତ ବାଣୀ ହିଁ ସମଗ୍ର ପୃଥିବୀରେ ସେ ବିପ୍ଲବ ସୃଷ୍ଟି କଲା, ଯେଉଁଥିପାଇଁ ଯେଉଁମାନେ ପ୍ରକୃତ ପକ୍ଷେ ମ୍ଲେଚ୍ଛ ଯବନ ଉତ୍ତେଜମାନେ ଥିଲେ ସେମାନେ ଏଇ ଭାଗବତ ଶ୍ରବଣ ପ୍ରତି ଆକୃଷ୍ଟ ହେଲେ ଏବଂ ସେଇମାନଙ୍କୁ ନେଇକି ପ୍ରଭୁପାଦ କୃଷ୍ଣ ଚେତନା ସଂଘ ହିଁ ପ୍ରତିଷ୍ଠା କଲେ। ତେଣୁ ପ୍ରକୃତ ପକ୍ଷେ ଭାଗବତକୁ ଯଦି ଆମେ ଆଲୋଚନା କରୁ ବା ଆମେ କିଛି କହୁ ଏବଂ ତାହା କିଛି ଭୁଲ ଭଟକା ରହିଯାଏ ତାହେଲେ ସେଥିରେ କିଛି ଅସୁବିଧା ନାହିଁ, କାରଣ ଭାଗବତ କଥା ହେଉଛି ଆତ୍ମାର କଥା, ଏଇଟା ଶରୀର ଚେତନାର ପର୍ଯ୍ୟବେସିତ ନୁହେଁ। ତେଣୁ ସେଥିରେ ଯଦି କିଛି ଭୁଲ ଭଟକା ରହିଯାଏ ତାହେଲେ କିଛି ଅସୁବିଧା ନାହିଁ। ସେ ପରିପ୍ରେକ୍ଷୀରେ ପ୍ରଭୁପାଦ ମହାରାଜ ଉଦାହରଣ ଦେଇ କହୁଛନ୍ତି ଯେ ଯେତେବେଳେ ମୁଁ ପାଶ୍ଚାତ୍ୟ ଜଗତକୁ ଗଲି ସେତେବେଳେ ଏଇ ଭାଗବତ କଥା ମୁଁ କହିଲି, ଯଦିଓ ସେମାନେ ତାହା କିଛି ବୁଝିପାରୁନାହାନ୍ତି କିନ୍ତୁ ସରଳତା ସହକାରେ ସେମାନେ ତାହାକୁ ଗ୍ରହଣ କଲେ ଏବଂ ଗ୍ରହଣ କରିକି ତାହାକୁ ନିଜ ଜୀବନରେ ସେମାନେ ଆଚରଣ କଲେ ଏବଂ ଯାହାଫଳରେ ସେମାନେ ଯଦିଓ ପ୍ରକୃତ ତତ୍ତ୍ୱଟାକୁ ହୃଦୟଙ୍ଗମ ନ କରିଛନ୍ତି କିନ୍ତୁ ଯାହା ତାଙ୍କୁ କୁହାଯାଇଛି ସେମାନଙ୍କୁ ସେହା ଗ୍ରହଣ କରିଛନ୍ତି ଏବଂ ତାହାକୁ ନିଜ ଜୀବନରେ ଆଚରଣ କରିଛନ୍ତି ଏବଂ ତାହାର ଫଳସ୍ୱରୂପ ସେମାନେ ତାହାର ସାଫଲ୍ୟତା ତାଙ୍କ ଜୀବନରେ ଅର୍ଜନ କଲେ। ଯେଉଁ କଥା ସେମାନେ ଭାଗବତ ପ୍ରଥମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି, ତତ୍ ବାଘ ବିସର୍ଗ ଜନତାଗ ବିପ୍ଲବ ଯସ୍ମିନ୍ ପ୍ରତି ଶ୍ଳୋକମ ଅବଧ୍ୟ ବକ୍ତବ୍ୟ, ତତ୍ ବାଘ ବିସର୍ଗ ଜନତାଗ ବିପ୍ଳବ, ଏ ଭାଗବତର କଥା ସମଗ୍ର ଜନସମାଜ ମଧ୍ୟରେ ବିପ୍ଳବ ସୃଷ୍ଟି କରିବ, କାହିଁକି ନା ଆମେ ସମସ୍ତେ ଏହି ଶରୀର ଚେତନା ମଧ୍ୟରେ ରହିଛେ, ଆହାର ନିଦ୍ରା ଭୟ ମୈଥୁନ, ଖାଇବା କିଭଳି ଭାବରେ ଭଲରେ ଖାଇବା, କିଭଳି ଭଲରେ ଶୋଇବା, କିଭଳି ନିଦ୍ରା ଯିବା, କିଭଳି ଭାବରେ ଆତ୍ମରକ୍ଷା କରିବା, ଏହି ଚେତନାରେ ହିଁ ଆମେମାନେ ସମସ୍ତେ ପର୍ଯ୍ୟବେସିତ ହେଇଛେ। ଯେଉଁ ମନୁଷ୍ୟ ଜୀବନ ଆମମାନେ ପ୍ରାପ୍ତ ହେଇଛେ ତେଣୁ ସେ ମନୁଷ୍ୟ ଜୀବନ ପ୍ରକୃତ ପକ୍ଷେ ଆମେ କେତେ ଦୂର ଆମେ ତାହାକୁ ଠିକ୍ ଭାବରେ ନିର୍ବାହ କରୁଛେ ତାହାକୁ ଆମମାନଙ୍କୁ ପ୍ରକୃତ ପକ୍ଷେ ଜାଣିବା ପାଇଁ ପଡ଼ୁଛି। ସେଥିପାଇଁ ଏଇ ଭାଗବତର କଥା ସେ କଥା କହୁନାହିଁ, ଭାଗବତ କଥା ଠାରୁ ଉନ୍ନତ ସ୍ତର ଚିତ୍ର କଥା କହୁଛି। ସେଥିପାଇଁ ଭାଗବତର ଦ୍ୱିତୀୟ ଶ୍ଳୋକରେ କୁହାଯାଇଛି ଧର୍ମ ପ୍ରଜିତ କୈତବତ୍ର ପରମ ନିର୍ବତ୍ସରଣାଂସ୍ତତା ବ୍ୟତ୍ୟ। ଧର୍ମ କହିଲେ ସାଧାରଣତଃ ଆମେ କିଛି ବୁଝୁ ପୁଣ୍ୟକର୍ମ ବୋଲି, ପୁଣ୍ୟକର୍ମ ଯିଏ କିଛି ପୁଣ୍ୟକର୍ମ କରିପାରିଲା ଅର୍ଥାତ୍ ପରୋପକାର କଲା ବା କିଛି ଦାନ ଧର୍ମ ଇତ୍ୟାଦି କଲା ତାକୁ କୁହାଯାଏ ପୁଣ୍ୟକର୍ମ, ବା ତାକୁ ହିଁ କେତେକ ଲୋକ ଧର୍ମ ବୋଲି କହନ୍ତି ଏବଂ ସେ ଧର୍ମ କରିକି ମଧ୍ୟ କେତେକ ଅର୍ଥ ଉପାର୍ଜନ ମଧ୍ୟ କରୁଛନ୍ତି ଏବଂ ଅର୍ଥ ଉପାର୍ଜନ କରିକି ମଧ୍ୟ କେତେକଙ୍କର କାମନା ବାସନା ଇତ୍ୟାଦି ସବୁଗୁଡ଼ାକ ବୃଦ୍ଧି କରୁଛି ଏବଂ କାମନା ବାସନାକୁ ଚରିତାର୍ଥ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଇତ୍ୟାଦି କରୁଛି ଏବଂ ସେମାନଙ୍କ ଠାରୁ ଯେଉଁମାନେ ଉନ୍ନତ ସ୍ଥିତିରେ ରହୁଛନ୍ତି ସେମାନେ ମୋକ୍ଷ କାମନା କରୁଛନ୍ତି, ଅର୍ଥାତ୍ ସେମାନେ ବ୍ରହ୍ମରେ ଲୀନ ହେବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ବା ମୁକ୍ତି କାମନା ସେମାନଙ୍କର ରହିଛି। କିନ୍ତୁ ଏଇ ଯେଉଁ ଚାରିଟାର କଥା କୁହାଯାଇଛି ଶ୍ରୀମଦ୍ ଭାଗବତମ୍ ଏହି ଚାରିଟା କଥାକୁ ସମ୍ପୂର୍ଣ୍ଣ ଭାବରେ ନିରାଶ କରିଛି, କାରଣ ଏହା ପ୍ରକୃତ ଧର୍ମ ନୁହେଁ। ସେଥିପାଇଁ କୈତବତ୍ର ବୋଲି କହାଗଲା, ଏଟା ହେଉଛି କପଟ ଛଳନାର ଧର୍ମ, ଏଥିରେ ପ୍ରକୃତ ଧର୍ମର କଥା ମିଳିତ ନାହିଁ। ସେଥିପାଇଁ ଶ୍ରୀମଦ୍ ଭାଗବତମ୍ ଏହାକୁ ସମ୍ପୂର୍ଣ୍ଣ ଭାବରେ ନିରାଶ କରୁଛି, ଧର୍ମ ପ୍ରଜିତ କୈତବତ୍ର ପରମ ନିର୍ମତ୍ ସରଳାଂଶତା, ଯେଉଁମାନେ ପ୍ରକୃତ ପକ୍ଷେ ସରଳ, ଯେଉଁମାନେ କପଟତା ନାହିଁ, ତେଣୁ ସେ ସବୁ କପଟତାକୁ ପରିତ୍ୟାଗ କରିକି କେବଳ ଶ୍ରୀମଦ୍ ଭାଗବତମର ଅମୃତମୟ ବାଣୀ ଯେଉଁମାନେ ଶ୍ରବଣ କରୁଛନ୍ତି ସେମାନେ ଏ ତ୍ରିତାପକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିପାରିବେ ବା ସେମାନଙ୍କର ଏଇ ତ୍ରିତାପ ଯେଉଁମାନେ ଆମେ ଭୋଗ କରୁଛେ ଏଇ ଭୌତିକ ଜଗତରେ ଆମେ ତ୍ରିତାପ ଦୁଃଖ ଯେଉଁ ଭୋଗ କରୁଛେ ସେମାନଙ୍କର ତ୍ରିତାପ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇପାରିବ ଯେତେବେଳେ ଶ୍ରୀମଦ୍ ଭାଗବତମର ଚରଣରେ ଆସିପାରିବ। ଏବଂ ମତ୍ସରତାକୁ ଅର୍ଥାତ୍ କପଟତାକୁ ପରିତ୍ୟାଗ କରି କେବଳ ଶ୍ରୀମଦ୍ ଭାଗବତଙ୍କର କଥା ତୁମେ ଶ୍ରବଣ କରିବ। ତ୍ରିତାପ କହିଲେ ଆଦି ଭୌତିକ ଦୁଃଖ, ଆଦି ଦୈବିକ ଦୁଃଖ ଏବଂ ଆଧ୍ୟାତ୍ମିକ ଦୁଃଖ। ଆଦି ଦୈବିକ ଦୁଃଖ ହେଉଛି ବନ୍ୟା ବାତ୍ୟା ଦୁର୍ଭିକ୍ଷ ଭୂମିକମ୍ପ ମରୁଡ଼ି ଇତ୍ୟାଦି, ଇଏ ହେଉଛି ଦୈବିକ ବିପା। ଏବଂ ଆଦି ଭୌତିକ ଦୁଃଖ ହେଉଛି ଅନ୍ୟ ପ୍ରାଣୀମାନଙ୍କ ଠାରୁ ଦୁଃଖ ଯେଉଁମାନେ ପାଉଛେ ଆମେମାନେ, ସେଇଟା ହେଉଛି ଆଦି ଭୌତିକ ଦୁଃଖ। ଏବଂ ଆଧ୍ୟାତ୍ମିକ ଦୁଃଖ ହେଉଛି ମାନସିକ ସ୍ତରରେ ଆମେମାନେ ଯେଉଁ ଦୁଃଖ ପାଉଛେ, ତାହା ହିଁ ହେଉଛି ଆଧ୍ୟାତ୍ମିକ ଦୁଃଖ। ତେଣୁ ଇଏ ସବୁ ତ୍ରିତାପ ଦୁଃଖଟା ଆମର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବ ଯେପରି ଆମେ ସେ ଭାଗବତ ଧର୍ମ ପରିଚିତ କୈତବତ୍ର ପରମ ନିର୍ମତ୍ସରଣ ସତାମ ବେଦ୍ୟମ ବାସ୍ତବତ୍ର ତ୍ରିତାପ ଉନ୍ମୂଳନ। ଶ୍ରୀମଦ୍ ଭାଗବତୀ ମହାମୁନିକୃତେ କିମ୍ବା କରିରେ ସ୍ୱରୂପ ସତ୍ୟ ଅବର୍ଧତେ ସୁଶ୍ରୂଷୁଳି ତତ୍କ୍ଷଣାତ୍। ଏବଂ ଯେମିତି କୁହାଯାଏ ଔଷଧଟି ସେବନ କଲେ, ପଥ୍ୟ ଯେଭଳି ଭାବରେ ସେବନ କଲେ ଯେମିତି ଶରୀରରେ ଆରମ୍ଭ ହୋଇଯାଏ ରୋଗର ଉପଶମ ଆରମ୍ଭ ହୋଇଯାଏ, ସେଭଳି ଭାବରେ ଏ ଶ୍ରୀମଦ୍ ଭାଗବତ ଏ ପ୍ରକାର ଏକ ଗ୍ରନ୍ଥ, ଯେଉଁ ଗ୍ରନ୍ଥକୁ ଆମେମାନେ ଅଧ୍ୟୟନ କରୁ ବା ତାହାକୁ ଶ୍ରବଣ କରୁ, ଶ୍ରବଣ କଲେ ବା ଅଧ୍ୟୟନ କଲେ ତାହା କ୍ରିୟା ସମ୍ପୂର୍ଣ୍ଣ ଭାବରେ ଆରମ୍ଭ ହୋଇଯାଏ। ତ ସେଥିପାଇଁ ଏ ଶ୍ରୀମଦ୍ ଭାଗବତ ପୁସ୍ତକ ସମସ୍ତଙ୍କ ପାଇଁ ନିତ୍ୟାନ୍ତ ଅପରିହାର୍ଯ୍ୟ। ସେଥିପାଇଁ ଏ ଯେଉଁ ଛଅଟି ପ୍ରଶ୍ନକୁ ନେଇକି ଶ୍ରୀମଦ୍ ଭାଗବତ ଆସୁଛି, ଯେଉଁ ପ୍ରଶ୍ନ ପଚାରିଥିଲେ ସୋନକାଦି ମୁନିମାନେ ସୁତ ଗୋସ୍ୱାମୀଙ୍କୁ, ସେଥିରେ ସେମାନେ ପ୍ରଥମ ପ୍ରଶ୍ନ କରିଥିଲେ ଯେ ଜୀବର ପ୍ରକୃତ ପକ୍ଷେ ଶ୍ରେୟ କ'ଣ, ଜୀବର ପ୍ରକୃତ ପକ୍ଷେ ଶ୍ରେୟଟା କ'ଣ, ଏବଂ ଭଗବାନ କାହିଁକି ଦେବକୀ ଗର୍ଭରେ ଆବିର୍ଭୂତ ହେଲେ, ଏବଂ ଭଗବାନଙ୍କର କ'ଣ କ'ଣ ସବୁ ଅବତାର ଅଛି, ଏବଂ ସେ ଅବତାର କି କି ଲୀଳା ପ୍ରକାଶ କଲେ, ଏବଂ ଆତ୍ମାର ପ୍ରସନ୍ନତା ବିଧାନ କେଉଁଥିରେ ହୁଏ। ଏବଂ ଶେଷ ପ୍ରଶ୍ନ ହେଉଛି ଯେଉଁଟା ଆମେ ଆଲୋଚନା କଲେ ଯେ ଭଗବାନ ଯେତେବେଳେ ସ୍ୱଧାମକୁ ଚାଲିଗଲେ ସେତେବେଳେ ଧର୍ମ କାହାର ଆସିଲା ନାହିଁ। ତେଣୁ ପ୍ରଥମ ପ୍ରଶ୍ନ ଯେଉଁଟା ସେ ପଚାରିଥିଲେ ଯେ ଜୀବର ପ୍ରକୃତ ପକ୍ଷେ ଶ୍ରେୟ କ'ଣ, ଶ୍ରେୟ କହିଲେ କ'ଣ ବୁଝାଯାଏ, ଶ୍ରେୟ କହିଲେ ଆମେମାନେ ପ୍ରକୃତ ପକ୍ଷେ କେହି ଜାଣିପାରୁନା, ଆମେମାନେ ଆମର ପ୍ରେୟ କଥା ହିଁ ଆମେ ବୁଝୁଥାଉ। ପ୍ରେୟ କହିଲେ ହିଁ ଆମର ଇନ୍ଦ୍ରିୟମାନଙ୍କର ଆନନ୍ଦ ବିଧାନ, ଏ ଶରୀରର ଆନନ୍ଦ ବିଧାନ, ତେଣୁ ତାହାକୁ ହିଁ ପ୍ରେୟ କୁହାଯାଇଥାଏ। କିନ୍ତୁ ଶ୍ରେୟ ଅର୍ଥ ହେଉଛି ଯେଉଁଟା ହେଉଛି ଆମର ପ୍ରକୃତ ପକ୍ଷେ ଜୀବନର ସଫଳତା, ଆତ୍ମାର ପ୍ରସନ୍ନତା। ପ୍ରକୃତ ପକ୍ଷେ ଆମେମାନେ ଜୀବନ ପ୍ରେୟ ପାଇଁ ଆମେମାନେ ସମସ୍ତେ ବ୍ୟସ୍ତ ଅଛେ। ଆମେମାନେ କିଭଳି ଭାବରେ ଇନ୍ଦ୍ରିୟକୁ ଆନନ୍ଦ ବା ଶରୀରକୁ ଆନନ୍ଦ ବା ଶରୀର ସମ୍ବନ୍ଧୀ ଯେଉଁମାନେ ଅଛନ୍ତି ସେମାନଙ୍କୁ ଆନନ୍ଦ ଦେବା, ଏଥିପାଇଁ ଆମେମାନେ ସମସ୍ତ ଜୀବନଟା ଆମର ସେଇଠି ହିଁ କଟୁଛୁ। କିନ୍ତୁ ତାହା ପ୍ରକୃତରେ ଜୀବନର ସଫଳତା ନୁହେଁ। ଶ୍ରୀମଦ୍ ଭାଗବତ ସେହି ପରିପ୍ରେକ୍ଷୀରେ କଥା କହୁଛି, ଯସ୍ୟାତ୍ମ ବୁଦ୍ଧି ପୁଣବେ ତ୍ରିଧାତୁକେ ସ୍ୱଧି କଳତ୍ରାଧୀଷୁ ଭୂମି ଯଧି ଯତୀର୍ଥ ବୁଦ୍ଧେ ଶରୀରେଣ କରିଛି ଜନେଷୁ ଅଭିଜ୍ଞେଷୁ ସଏବ ଗୋଖ। ଯେଉଁମାନେ ଏ ଶରୀରଟାକୁ ସର୍ବସ୍ୱ ବୋଲି ସେମାନେ ମନେ କରୁଛନ୍ତି, ଏ ଶରୀରଟାକୁ ସେମାନେ ଭାବୁଛନ୍ତି ଇଏ ହେଉଛି ଆତ୍ମା, ଏବଂ ଏ ଶରୀରର ଆନନ୍ଦ ବିଧାନ ହେଲେ ହିଁ ଆମେମାନେ ପ୍ରକୃତ ପକ୍ଷେ ଆମ ଜୀବନର ଶ୍ରେୟ ଲାଭ କରୁ ବୋଲି ଆମେ ବୁଝିବା ବା ଆମେ ଜୀବନର ସଫଳତା ଅର୍ଜନ କରୁ ବୋଲି ଆମେ ବୁଝିବା। ଏବଂ ଶରୀର ରୂପକ ଗୋଟେ ମୂଳା, ଶରୀରଟା ଗୋଟେ ମୂଳା ସଦୃଶ, ଏବଂ ଏଇ ମୂଳାରେ ରହିଛି ବାତ ପିତ ଆଉ କଫ। ତେଣୁ ଏଇ ଯେଉଁ ଶରୀରଟାକୁ ଏଇ ମୂଳାଟାକୁ ଯେଉଁମାନେ ଭାବୁଛନ୍ତି ଯେ ଇଏ ହେଉଛି ମୋର ସବୁକିଛି, ଯସ୍ୟାତ୍ମ ବୁଦ୍ଧି ପୁନଃପେ ତ୍ରିଧାତୁ, ତ୍ରିଧାତୁ କହିଲେ ବାତ ପିତ କଫ, ଏ ତିନିଟା ଧାତୁର ପରିପୂରିତ ଏଇ ଯେଉଁ ମୂଳାକୁ ଯେଉଁମାନେ ନିଜର ବୋଲି ମନେ କରନ୍ତି, ଅହଂ ମମେତି ପୁଂସ ସ୍ତ୍ରୀ ଆଣିଥୁଣି ଭୂତାନି ଭାବ ପ୍ରୟମିତ ହୃଦୟ ଗ୍ରନ୍ଥି ଆହୁ ଅତ ଗୃହକ୍ଷେତ୍ର ସୁତାପ୍ତ ବିତେ ଜନସ୍ୟ ମୋହୟ ଅହଂ ମନେ। ପଞ୍ଚମ ସ୍କନ୍ଦ ଭାଗବତରେ ଋଷଭଦେବ ତାଙ୍କର ପୁତ୍ରମାନଙ୍କୁ କଥା କହୁଛନ୍ତି ଯେ ଯେଉଁମାନେ ଏ ଶରୀରଟାକୁ ସର୍ବସ୍ୱ ବୋଲି ମନେ କରନ୍ତି, ଯସ୍ୟାତ୍ମ ବୁଦ୍ଧି ପୁଣପେ ତ୍ରିଧାତୁକେ ସ୍ୱଧି କଳତ୍ରାଧୀଷୁ ଭୂମି ଇଜ୍ଜତି, ସ୍ୱଧି କହିଲେ ଶରୀର ସମ୍ପର୍କିତ ବ୍ୟକ୍ତି, ଶରୀର ସମ୍ପର୍କିତ ବ୍ୟକ୍ତିକୁ ସେମାନେ ନିଜର ବୋଲି ଭାବନ୍ତି, କଳତ୍ର ଜ୍ଞାତି ବନ୍ଧୁ ଆତ୍ମୀୟ ସ୍ୱଜନ ଏବଂ ଭୂମି, ଯେଉଁ ଭୂମିରେ ଆମେମାନେ ଜନ୍ମଗ୍ରହଣ କରିଛେ ତାକୁ ହିଁ ଆମେ ସବୁଠାରୁ ଉଚ୍ଚ ସ୍ଥାନ ଦେଉ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅଛି। ଜନନୀ ଆଉ ଜନ୍ମଭୂମି ହେଉଛି ସ୍ୱର୍ଗଠାରୁ ବଡ଼, ଏଇଭଳି ଲୋକମାନଙ୍କର ଯେଉଁ କଥା। ତେଣୁ ଏହି ପ୍ରକାର ଚିନ୍ତାଧାରା ଯେଉଁମାନଙ୍କର ସୋଧି କଳତ୍ରାଦିଶୁ ଭୌମିଜ୍ୟତି ଯତୀର୍ଥ ବୁଦ୍ଧେ, ଏବଂ ଯେଉଁ ତୀର୍ଥ ସ୍ଥାନକୁ ଯାତ୍ରା କରିକି ବହୁ ଲୋକମାନେ ତୀର୍ଥଯାତ୍ରା କରୁଛନ୍ତି, ଏବଂ ତୀର୍ଥଯାତ୍ରା କରିକି ସେମାନେ କ'ଣ କରୁଛନ୍ତି ନା ତୀର୍ଥସ୍ଥାନରେ ଥିବା ଯେଉଁ ନଦ ନଦୀ ଅଛି ସେ ନଦ ନଦୀର ଥିବା ସେ ଜଳରେ ସ୍ନାନ କରୁଛନ୍ତି। ଯେମିତି ଆମେ ଯାଉଛେ ଏଲାହାବାଦ, ଏଲାହାବାଦରେ ଅଛି ତ୍ରିବେଣୀ ସଙ୍ଗମ, ଅଛି ଗଙ୍ଗା ଯମୁନା ସରସ୍ୱତୀର ମିଳନ ସ୍ଥଳ। ତେଣୁ ସେଠାରେ ସେମାନେ ଲୋକମାନେ ସବୁ ଯାଇକି ସେଠି ଅସ୍ଥି ବିସର୍ଜନ କରୁଛନ୍ତି, ଏବଂ ଅସ୍ଥି ବିସର୍ଜନ କରିକି ସେଠି ସ୍ନାନ କରୁଛନ୍ତି ସଙ୍ଗମ ସ୍ଥଳରେ, ନଦୀର ସଙ୍ଗମ ସ୍ଥଳରେ ସେଠି ସ୍ନାନ କରିକି ସେମାନେ ଭାବୁଛନ୍ତି ଆମେମାନେ ବିଶୁଦ୍ଧ ହେଇଗଲୁ, ପବିତ୍ର ହେଇଗଲୁ। ତେଣୁ ଏଇମାନେ ଏଇଭଳି ଭାବରେ ଯେଉଁ ଚିନ୍ତାଧାରା ଯତୀର୍ଥ ବୁଦ୍ଧେ ଶରୀରେ କହିଛି ଜନେଷୁ ଅଭିଜ୍ଞେଷୁ ସଏବ ଭୋକ୍ଷ, ସେ ଯେତେବେଳେ ବିଦ୍ୱାନ ସେତେବେଳେ ଅଭିଜ୍ଞ ଯେତେବେଳେ ବୁଦ୍ଧିମାନ ହେଇଥାଉ ଆକାରେ, ସେମାନେ ପ୍ରକୃତ ପକ୍ଷେ ବିଦ୍ୱାନ ନୁହନ୍ତି ବା ବୁଦ୍ଧିମାନ ନୁହନ୍ତି ବା ଅଭିଜ୍ଞ ନୁହନ୍ତି, ସେମାନେ ହେଉଛନ୍ତି ପ୍ରକୃତ ପକ୍ଷେ ତାଙ୍କର ବୁଦ୍ଧିଟା ହେଉଛି ଗର୍ଦ୍ଧବର୍ଗ ଗର୍ଦ୍ଧ ବୁଦ୍ଧି ସହିତ ତାର ଭାଗବତର କଥା, ଏଟା ନିରପେକ୍ଷ ଶାସ୍ତ୍ର ଶ୍ରୀମଦ ଭାଗବତ ଏଇ କଥା ହିଁ କହୁଛି। ନିରପେକ୍ଷ ଶାସ୍ତ୍ର କାହା ମୁହଁକୁ ଚାହିଁକି ଏ କଥା ଆମର ବୁଦ୍ଧ କୁହନ୍ତି, ଭାଗବତ କାହା ମୁହଁକୁ ଚାହିଁକି କାହାକୁ ସପକ୍ଷ କରିକି କାହାକୁ ପକ୍ଷପାତିତା କରିକି କଥା କୁହନ୍ତି। ନିରପେକ୍ଷ ଶାସ୍ତ୍ର ହେଉଛି ଶ୍ରୀମଦ ଭାଗବତ, ଯେ କାହାକୁ ମୁହଁ ଚାହିଁ କଥା କହ, ତେଣୁ ସେ ଶାସ୍ତ୍ରରେ ଏଇ କଥା ହିଁ କୁହାଯାଇଛି ଯେ ପ୍ରକୃତ ପକ୍ଷେ ଆମେ ଏଇ ଯେଉଁ ମନୁଷ୍ୟ ଜୀବନ ପ୍ରାପ୍ତ ହେଇଛେ, ଏଇ ମନୁଷ୍ୟ ଜୀବନ ପ୍ରକୃତ ପକ୍ଷେ ଉଦ୍ଦେଶ୍ୟ ହେଉଛି ଆତ୍ମାର ପ୍ରସନ୍ନତା ବିଧାନ। ତା ଦ୍ୱିତୀୟ ଉତ୍ତରରେ ଏଇ କଥା କୁହାଯାଇଛି ଯେ ଆତ୍ମାର ପ୍ରସନ୍ନତା ବିଧାନ କିଭଳି ଭାବରେ ହୁଏ, ତେଣୁ ଆତ୍ମାର ପ୍ରସନ୍ନତା ବିଧାନ ଯେ ଆମେମାନେ ଯେଉଁମାନେ ଜାଣିଛେ ସିନା ଆତ୍ମା ଅଛି ବୋଲି ସେମାନେ ଆତ୍ମାର ପ୍ରସନ୍ନତା ବିଧାନ କଥା ଚିନ୍ତା କରିବେ, ଯେଉଁମାନେ ଆତ୍ମା କଥା ଜାଣିନାହାନ୍ତି ଯେଉଁମାନେ ଶରୀର ଚେତନାରେ ପର୍ଯ୍ୟବେସିଛନ୍ତି ସେମାନେ କେମିତି ଭାବରେ ଆତ୍ମା କଥା ଜାଣିବେ, କେମିତି ଆତ୍ମାର ପ୍ରସନ୍ନତା ବିଧାନ କଥା କିଭଳି ଭାବରେ ଚିନ୍ତା କରିବେ। ତେଣୁ ଯେଉଁମାନେ ହିଁ ଆତ୍ମାର କଥା ଜାଣିଛନ୍ତି, କାରଣ ସେ ଜାଣିଛନ୍ତି ଯେ ଆତ୍ମାଟା ଶରୀର ଭିତରେ ଥିବା ହେତୁ ହିଁ ଏ ଶରୀର କର୍ମଠ ହେଇ ଶରୀର କର୍ମତତ୍ପର ହଉ, ଶରୀର କାର୍ଯ୍ୟ କରୁଛି, ଶରୀର କଥା କହୁଛି, ଏ ଶରୀର ଚଳଚଞ୍ଚଳ ହେଇଛି କେବଳ ଏ ଆତ୍ମା ଏ ଶରୀର ମଧ୍ୟରେ ଥିବା ହେତୁ। ତେଣୁ ଆତ୍ମାର ପ୍ରକୃତ ପକ୍ଷେ ସନ୍ତୋଷ ବିଧାନ କରିବା ପାଇଁ ଆମମାନଙ୍କୁ ଶିକ୍ଷା ଭାଗବତ ପ୍ରଦାନ କରୁଛି। ଆମମାନଙ୍କୁ ଏ ଶରୀରକୁ ସୁଖ ଦେବା ପାଇଁ, ଶରୀରକୁ ପ୍ରୀତି ବିଧାନ କରିବା ପାଇଁ ଶାସ୍ତ୍ର ଶ୍ରୀମଦ ଭାଗବତ ସେ କଥା କହୁଛନ୍ତି ଯେ ଆତ୍ମାର ପ୍ରସନ୍ନତା ବିଧାନ କରିବାକୁ ହିଁ ଆମକୁ ଶିକ୍ଷା ଦେବା ପାଇଁ ପଡ଼ିବ। ଆମର ପ୍ରଭୁପାଦଜୀ ମହାରାଜ ତାଙ୍କର ଭାବାର୍ଥରେ କହିଛନ୍ତି ଯେ ଆମେମାନେ ଏଇ ଶରୀର ରୂପୀ ପଞ୍ଜୁରୀରେ ଆମେମାନେ ସମସ୍ତେ ବ୍ୟସ୍ତ ଅଛେ, ଏ ଶରୀରଟା ଗୋଟିଏ ପଞ୍ଜୁରୀ ସଦୃଶ, ତେଣୁ ସେ ପଞ୍ଜୁରୀଟାକୁ ଆମେ କିଭଳି ଭାବରେ ପରିଷ୍କାର ପରିଚ୍ଛନ୍ନ ରଖୁଛେ, ତାକୁ କିଭଳି ଭାବରେ ସଜେଇକି ରଖୁଛେ ବାହାରକୁ ପଞ୍ଜୁରୀଟା, କିନ୍ତୁ ପଞ୍ଜୁରୀ ଭିତରେ ଗୋଟେ ପକ୍ଷୀଟିଏ ଅଛି, ସେ ପକ୍ଷୀଟି ଖାଉଛି କି ପିଉଛି କି ଶୋଉଛି କି କ'ଣ କରୁଛି ସେ ବିଷୟରେ ଆମର କିଛି ଜିଜ୍ଞାସା ନାହିଁ ବା କିଛି ଆମେ କରୁନା। ଆମେ ଶରୀରରୁ କି ପଞ୍ଜୁରୀଟାର ଯତ୍ନ ନେଉଛୁ, କିନ୍ତୁ ଶରୀରରୁ ପଞ୍ଜୁରୀ ଭିତରେ ଗୋଟେ ଆତ୍ମାରୂପକ ପକ୍ଷୀଟିଏ ଅଛି, ସେ ଆତ୍ମାରୂପକ ପକ୍ଷୀର ଆମେମାନେ ଯତ୍ନ ନେଉ, ସେଥିପାଇଁ ଆତ୍ମାଟା କୃଷକ ହେଉ, ସେ ପକ୍ଷୀଟି କୃଷକ ହେଉଛି, ଖାଇବାକୁ ନ ପାଇକି ସେ ମୃତ ପ୍ରାୟ ହେଉଛି। ତେଣୁ ଆତ୍ମାର ପ୍ରସନ୍ନତା ବିଧାନଟାକୁ ଆମେ କେହି ସେ ବିଷୟରେ ଚିନ୍ତା କରୁନୁ। ଯେଉଁମାନେ ଆତ୍ମଜ୍ଞାନ ଲାଭ କରିଛନ୍ତି ବା ଯେଉଁମାନଙ୍କର ଆତ୍ମଜିଜ୍ଞାସା ଅଛି ସେଇମାନେ ହିଁ ପ୍ରକୃତ ପକ୍ଷେ ଏ ବିଷୟରେ ଚିନ୍ତା କରୁଛନ୍ତି ଏବଂ ସେ ବିଷୟରେ କାର୍ଯ୍ୟ ମଧ୍ୟ କରୁଛନ୍ତି। ତେଣୁ ସେଥିପାଇଁ ଯେଉଁ ଆତ୍ମାରୂପକ ପକ୍ଷୀର ପ୍ରକୃତ ପକ୍ଷେ ତାର ଖାଦ୍ୟ କ'ଣ, ତାର ପ୍ରସନ୍ନତା ବିଧାନ ହେବ, ସେଇ କଥା ହିଁ ଆମମାନଙ୍କୁ ଚିନ୍ତା କରିବା ଉଚିତ। ଯାହା ହିଁ ପରୀକ୍ଷିତ ମହାରାଜ, ଯେଉଁ ପରୀକ୍ଷିତ ମହାରାଜ ଉତ୍ତରାଙ୍କ ଗର୍ଭରେ ଥିଲେ ଏବଂ ବ୍ରହ୍ମାସ୍ତ୍ର ପେଷଣ କରିଥିଲେ ଅସ୍ୱସ୍ଥ ମା, ଏବଂ ସେ ବ୍ରହ୍ମାସ୍ତ୍ରକୁ ଭଗବାନ ତାକୁ ସମ୍ପୂର୍ଣ୍ଣ ଭାବରେ ବିରୋଧ କରିଥିଲେ ଏବଂ ତାକୁ ବାହାର କରିଦେଇଥିଲେ ସେ ବ୍ରହ୍ମାସ୍ତ୍ରକୁ, ଅବ୍ୟର୍ଥ ଅସ୍ତ୍ର, କାହିଁକି ନା ଉତ୍ତରା ଥିଲା ଭଗବାନଙ୍କର ଭକ୍ତ, ସେ ଭଗବାନଙ୍କର ଶରଣାଗତ ହେଇଥିଲେ, ଯେଉଁଥିପାଇଁ ଭଗବାନ ଉତ୍ତରାଙ୍କ ଗର୍ଭକୁ ଯାଇକି ପରୀକ୍ଷିତ ମହାରାଜଙ୍କୁ ସୁରକ୍ଷା ଦେଇଥିଲେ। ଏବଂ ସେତେବେଳେ ଉତ୍ତରା ଯେତେବେଳେ ଯେତେ ଦେଖିଲେ ଯେ ବ୍ରହ୍ମାସ୍ତ୍ର ଆସୁଛି ତାଙ୍କର ଗର୍ଭ ମଧ୍ୟକୁ, ସେତେବେଳେ ସେ ଭଗବାନ କୃଷ୍ଣଙ୍କୁ ହିଁ ସ୍ମରଣ କରିଥିଲେ, ତାଙ୍କୁ ହିଁ ପ୍ରାର୍ଥନା କରିଥିଲେ। ସେ କହିଥିଲେ ପ୍ରକୃତ ପକ୍ଷେ ଏଇ ଯେଉଁ ଜଗତଟା ହେଉଛି ଭୀତିପୂର୍ଣ୍ଣ ଜଗତ, ଏଠି ସମସ୍ତେ ଭୀତ ଶଙ୍କିତ ଅବସ୍ଥାରେ ଅଛନ୍ତି, ସମସ୍ତେ ଭୟପୂର୍ଣ୍ଣ ସ୍ଥିତିରେ ଅଛନ୍ତି,
ସମସ୍ତେ କେହି ନା କାହି କେହି କାହାକୁ ଭୟ କରୁଛନ୍ତି, କିନ୍ତୁ ଏକମାତ୍ର ଅଭୟ ହେଉଛନ୍ତି ଭଗବାନ କୃଷ୍ଣ, ଏବଂ ସେ ହିଁ ଏଇ ଭୟରୁ ହିଁ ସୁରକ୍ଷା ଦେଇପାରିବ, ଏବଂ ସେଥିପାଇଁ ସେ କୃଷ୍ଣଙ୍କୁ ହିଁ ସ୍ମରଣ କରୁଛନ୍ତି। ପାହି ପାହି ମହାବାହୋ ଦେବ ଦେବ ଜଗତପତି ଅଭୟଂ ପଶ୍ୟ ତତ୍ପଦ ବିପଶ୍ଚିତ ନାନ୍ୟନ୍ତ ଅଭୟଂ ପଶ୍ୟ। ମୁଁ ଆପଣଙ୍କ ପରି ଅଭୟ ପ୍ରଦାତା ମୁଁ ଆଉ କାହାକୁ ଦେଖୁନାହିଁ। ଉତ୍ତରା ପ୍ରାର୍ଥନା କରୁଛନ୍ତି ଯେ ଆପଣ ହିଁ ମୋତେ ଅଭୟ ପ୍ରଦାନ କରିପାରିବେ ଏବଂ ଆପଣ ହିଁ ମୋର ଗର୍ଭସ୍ଥ ସନ୍ତାନକୁ ସୁରକ୍ଷା ଦେଇପାରିବେ। ପ୍ରକୃତ ପକ୍ଷେ ଆମେମାନେ ଏହି ସ୍ୱାଗତରେ ଭୀତିପୂର୍ଣ୍ଣ ସ୍ଥିତିରେ ଅଛେ ଏବଂ ସମସ୍ତେ ଆମେମାନେ ଚିନ୍ତା କରୁଛେ ମୋର ଜ୍ଞାତି ମୋର ବନ୍ଧୁ ବା ମୋର ସ୍ୱଜନ ବା ମୋର କୁଟୁମ୍ବ ମୋର ଦେଶ ବା ଜାତି ଏମାନେ ହିଁ ମୋତେ ସୁରକ୍ଷା ଦେଇଦେବେ, କିନ୍ତୁ ପ୍ରକୃତ ପକ୍ଷେ ଏମାନେ ଆମମାନଙ୍କୁ ସୁରକ୍ଷା ଦେଇପାରିବେ ନାହିଁ। ଯାହା ଉତ୍ତରାଙ୍କର ଉତ୍ତରରୁ ଆମେ ଦେଖିପାରିବା, ଉତ୍ତରା ସେଠି ଦେଖିଲେ ଯେ ପ୍ରକୃତ ପକ୍ଷେ ସୁରକ୍ଷା ଦେବା ଲୋକ ଏବଂ ଭୟରୁ ଉଦ୍ଧାର କରିବା ଲୋକ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ସେ ହିଁ ତାଙ୍କୁ ସେତେବେଳେ ପ୍ରାର୍ଥନା କରିଛନ୍ତି ଏବଂ ଭଗବାନ କୃଷ୍ଣ ଆସିଛନ୍ତି ଉତ୍ତରାଙ୍କ ଗର୍ଭକୁ, ସେତେବେଳେ ନାରାୟଣ ସେ ସୁରକ୍ଷା ପ୍ରଦାନ କରୁଛନ୍ତି। ତେଣୁ ସେଥିପାଇଁ ଏହି କଥା ହିଁ କୁହାଯାଇଛି ଯେ ପ୍ରକୃତ ପକ୍ଷେ ଯେ ସେ ପରୀକ୍ଷିତ ମହାରାଜ ଯେତେବେଳେ ବ୍ରହ୍ମଶାପଗ୍ରସ୍ତ ହୋଇଛନ୍ତି, ତାଙ୍କର ମୃତ୍ୟୁ ଆଉ ସାତ ଦିନ ଅଛି, ସେତେବେଳେ ସେ ସମସ୍ତ ରାଜକାର୍ଯ୍ୟକୁ ପରିତ୍ୟାଗ କରିଦେଇଛନ୍ତି। ସେତେବେଳେ ସେ ନିଜର ଜ୍ଞାତି ବନ୍ଧୁ ସ୍ୱଜନ କୁଟୁମ୍ବ ଦେଶ ଜାତି କଥା କିଛି ଚିନ୍ତା କରିନାହାନ୍ତି। ସେତେବେଳେ ଚିନ୍ତା କରିଛନ୍ତି ଯେ ମୋର ପରବର୍ତ୍ତୀ ସ୍ଥିତିର କଥା କ'ଣ, ଯେ ମୁଁ ଯେଉଁ ମୃତ୍ୟୁ ସାତ ଦିନ ମୋର ଅଛି ଆୟୁଷ ଏବଂ ମୃତ୍ୟୁ ପରେ ମୋର କ'ଣ ଅବସ୍ଥା ହେବ ଏବଂ ବର୍ତ୍ତମାନ ମୁଁ କ'ଣ କରିବି ମୃତ୍ୟୁ ପର୍ଯ୍ୟନ୍ତ, ଏହି ପ୍ରଶ୍ନ ତାଙ୍କ ମନରେ ଉଦିତ ହେଇଛି। ଏମାନେ ହେଉଛି ପ୍ରକୃତ ପକ୍ଷେ ବୁଦ୍ଧିମାନର ପ୍ରଶ୍ନ ଏବଂ ଏହି ଜିଜ୍ଞାସା ସମସ୍ତଙ୍କ ମନରେ ଆସିବା ଉଚିତ ଯେ ଆମେ ସମସ୍ତେ ମୃତ୍ୟୁର ନିକଟବର୍ତ୍ତୀ ହେବାକୁ ଯାଉଛୁ, ଆମମାନଙ୍କ ଆୟୁଷ କ୍ରମଶଃ କ୍ରମଶଃ ଅଧିକରୁ ଅଧିକ ବୃଦ୍ଧି ହେଉଛି ଏବଂ ଆମେ ସମସ୍ତେ ମୃତ୍ୟୁ ପଥର ଯାତ୍ରୀ। ତେଣୁ ମୃତ୍ୟୁ ପଥର ଯେଉଁମାନେ ଯାତ୍ରୀ ସେମାନେ ଚିନ୍ତା କରିବା ଉଚିତ ଯେ ଆମେ ମୃତ୍ୟୁ ପରର ଆମର ଅବସ୍ଥା କ'ଣ ହେବ ଏବଂ ମୃତ୍ୟୁ ପୂର୍ବରୁ ଆମକୁ ସେଥିପାଇଁ କ'ଣ କରିବା ପାଇଁ ପଡ଼ିବ, ସେଥିପାଇଁ ଆମେ କେତେଜଣ ଚିନ୍ତା କରୁଛେ, ପ୍ରକୃତ ପକ୍ଷେ ଆମେ କେତେ ସେଥିପାଇଁ ଜିଜ୍ଞାସା କରୁଛେ। ତେଣୁ ସେ ଜିଜ୍ଞାସା ପରିଗତ ମହାରାଜ ସୁଖଦେବଙ୍କୁ ପଚାରିଲେ ଯେ ଯେତେବେଳେ ଜଣେ ଅନ୍ତିମ ସ୍ଥିତିରେ ଥାଏ ବା ଅନ୍ତିମ ବିପଦପୂର୍ଣ୍ଣ ସ୍ଥିତିରେ ଥାଏ, ମୃତ୍ୟୁ ସମୟ ସନ୍ନିକଟ, ଯାହାର ମୃତ୍ୟୁ ସମୟ ସନ୍ନିକଟ ହୋଇଛି, ସେତେବେଳେ ସେ ତାର କ'ଣ କରିବ, ସେତେବେଳେ ତାର କ'ଣ କର୍ତ୍ତବ୍ୟ, ଏହି ପ୍ରଶ୍ନ ସେ ପଚାରିଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ଯିଏକି ବାସୁଦେବଙ୍କର ପୁତ୍ର। ସେ ପ୍ରଶ୍ନ ପଚାରିଛନ୍ତି ଏବଂ ସୁଖଦେବ ଗୋସ୍ୱାମୀ ତାଙ୍କୁ କହୁଛନ୍ତି ଯେ ପ୍ରକୃତ ପକ୍ଷେ ଆମେମାନେ ଏ ବିଷୟରେ କେହି କିଛି ଜିଜ୍ଞାସା କରୁନୁ, ଆମେମାନେ ଏ ବିଷୟରେ କେହି କିଛି ଆଲୋଚନା ମଧ୍ୟ ସେ ବିଷୟରେ କେହି କରୁନୁ, ଆମେମାନେ କେବଳ ଆଲୋଚନା କରୁଛେ କିଭଳି ଭାବରେ ଆମେ କେମିତି ଭଲରେ ରହିବା, ରାଜନୀତିର କଥା କରୁଛେ, ଗ୍ରାମ୍ୟ କଥା କରୁଛେ, ପ୍ରଜଳ୍ପ କରୁଛେ, ବିଭିନ୍ନ ପ୍ରକାର ବିଭିନ୍ନ ବିଷୟରେ ଏ ଜଗତରେ ଆଲୋଚନା ହେଉଛି। ଆମର ଗୁରୁଦେବ କହନ୍ତି ଯେ ପ୍ରକୃତ ପକ୍ଷେ ଭଗବାନଙ୍କ କଥାରେ ଏ ଜଗତରେ ଦୁର୍ଭିକ୍ଷ ପଡ଼ୁଛି। ପ୍ରକୃତ ପକ୍ଷେ ଏ ଯେଉଁ ସାଧାରଣ ଦୈବି ଦୁର୍ବିପାକ କଥା କୁହାଯାଉଛି, ଏହି ଦୈବି ଦୁର୍ବିପାକ ପ୍ରକୃତ ପକ୍ଷେ ଇଏ ହେଉଛି ଭଗବାନଙ୍କର ବାଣୀର ଦୁର୍ଭିକ୍ଷ, ଭଗବାନଙ୍କ କଥା ଆଲୋଚନା କରାଯାଉନି ବା ଭଗବାନଙ୍କର କଥା ଠିକ୍ ଭାବରେ ଶ୍ରବଣ ହେଉନାହିଁ, ଯେଉଁଥିପାଇଁ ଆମମାନଙ୍କୁ ଏହି ଦୈବି ଦୁର୍ବିପାକ ଅବସ୍ଥା ଆସିକି ଆମମାନଙ୍କ ପଡ଼ୁଛି, ଆମକୁ ସେ ଦୈବି ଦୁର୍ବିପାକ ଆସୁଛି। ସେଥିପାଇଁ ଏହି ପ୍ରଶ୍ନ ସେ ପଚାରିଲେ ଏବଂ ସୁଖଦେବ ଗୋସ୍ୱାମୀ ତାଙ୍କୁ କହିଲେ ଯେ ପ୍ରକୃତ ପକ୍ଷେ ଏହି ଜଗତରେ ସମସ୍ତେ ବିଭିନ୍ନ ଧନ୍ଦାରେ ବିଭିନ୍ନ ପ୍ରକାର ଆଲୋଚନାରେ ଅଛନ୍ତି। ଶ୍ରୋତବ୍ୟାଧିନୀ ରାଜେନ୍ଦ୍ର ନୂଆଂ ସନ୍ତି ସହସ୍ର ଅପଶ୍ୟତା ଆତ୍ମତତ୍ଵ ଗୃହେଶୁ ଗୃହ ନେଇଥିଲା। ସାଧାରଣତଃ ଗୃହବ୍ରତ ଲୋକମାନେ ଯେଉଁମାନେ ଗୃହକୁ ହିଁ ସର୍ବସ୍ୱ ବୋଲି ଭାବୁଛନ୍ତି ସେମାନେ ହିଁ ସମସ୍ତେ ଗୃହ ମେଧି, ଅର୍ଥାତ୍ ସେମାନେ କେବଳ ନିଜର ଶରୀର ନିଜର ପରିବାର ନିଜର ଜ୍ଞାତି ନିଜର ସ୍ୱଜନ କୁଟୁମ୍ବ କଥା ସେମାନେ ଚିନ୍ତା କରୁଛନ୍ତି, ସେମାନେ ନିଜର ଆତ୍ମଜିଜ୍ଞାସା କେବେ ହେଲେ କରିନାହାନ୍ତି ଏବଂ ତାଙ୍କର କେମିତି ଜୀବନ କଟୁଛି ସେ ତାହାର ଉତ୍ତର ତା ପରବର୍ତ୍ତୀ ଶ୍ଳୋକରେ ଦେଉଛନ୍ତି ଯେ ଲୋକର ଗୋଟେ ଜୀବନ କେମିତି କଟୁଛି। ନିଦ୍ରୟା ହିୟତେ ରତ୍ତମ ବ୍ୟବହାର ଚେବା ବୟ ଦିବାଚାର୍ଥ ହୟା ରାଜନ କୁଟୁମ୍ବ ଭରଣେ ନବା। ଗୋଟେ ଲୋକର ସମୟଟା କେମିତି କଟୁଛି ନା ରାତ୍ରି ଭାଗଟା କଟୁଛି କେବଳ ଶୋଇବାରେ ଏବଂ ସ୍ତ୍ରୀ ସଙ୍ଗ କରିବାରେ ଯେଉଁ ପରିବାର ସୃଷ୍ଟି ହେଉଛି ସେଥିପାଇଁ ରାତ୍ରି ଭାଗଟା ସେଥିରେ ହିଁ କଟିଯାଉଛି ଏବଂ ଦିବା ଭାଗଟା ଯେଉଁ ଦିନ ସମୟଟା ଆସୁଛି ସେଥିରେ କ'ଣ ହେଉଛି ନା ଦିବାଚାର୍ଥ ହୟା ରାଜନ କୁଟୁମ୍ବ ଭରଣ ହେବା। ହେ ରାଜା ପରିଚିତ ମହାରାଜ କୁଟୁମ୍ବକୁ ଭରଣ ପୋଷଣ କେମିତି କରିବ, ପରିବାରକୁ କିଭଳି ଭାବରେ ତାର ସୁରକ୍ଷା ଦେବ, ସେଥିପାଇଁ ଦିନ ସମୟଟା ତାର କଟିଗଲା, ରାତ୍ରି ସମୟଟା କଟିଲା ନିଦ୍ରାରେ, ତାର ଆତ୍ମକଥା ଜିଜ୍ଞାସା କରିବା ପାଇଁ ସମୟ କାହିଁକି, ସେ ଆତ୍ମକଥା ଜିଜ୍ଞାସା କାହିଁ କରୁଛି ସେ, ତେଣୁ ତାହା ଏହି ପ୍ରକାର ଭାବରେ ଜୀବନଟା କଟିଯାଉଛି। କିନ୍ତୁ ଆପଣ ଯଦି ଏହି ପ୍ରଶ୍ନ ପଚାରିଛନ୍ତି ପ୍ରକୃତ ପ୍ରତି ଆପଣ ଭାଗ୍ୟବାନ, ତେଣୁ ସେଥିପାଇଁ ପରୀକ୍ଷିତ ମହାରାଜଙ୍କୁ ସେ ଉତ୍ତର ଦେଲେ ଯେ ପ୍ରକୃତ ପକ୍ଷେ ଆମେ ଜୀବନରେ ବହୁତ କିଛି କାର୍ଯ୍ୟ କରୁଛେ, କିନ୍ତୁ ଯଦି ଅନ୍ତିମ ସମୟରେ ମୃତ୍ୟୁ ସମୟରେ ଯଦି ଭଗବାନଙ୍କର ନାମ ସ୍ମୃତି ହେଲା, ତାହା ହିଁ ପ୍ରକୃତ ପକ୍ଷେ ସଫଳ ଜୀବନ। ଏତାଭ୍ୟାମ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ ପରିନିଷ୍ଠୟା ଜନ୍ମ ଲାଭ ପରପୁଂସାମ ଅନ୍ତେ ନାରାୟଣ ସ୍ମୃତି। ଆମେ ଜୀବନ କାଳ ଭିତରେ ପୁଣ୍ୟକର୍ମ କରୁଛେ, ଯାହା କହୁଥିଲେ ଆମେ ଧର୍ମ କରୁଛେ, ପରୋପକାର କରୁଛେ, ରୋଗୀଙ୍କୁ ସାହାଯ୍ୟ କରୁଛେ, ରୋଗୀକୁ ତାର ପଥ ଦାନ କରୁଛେ, ଅସହାୟ ଲୋକକୁ ସହାୟତା ପ୍ରଦାନ କରୁଛେ, ବହୁ କିଛି କାର୍ଯ୍ୟ ଆମେ କରୁଛେ, କିନ୍ତୁ ଏସବୁ କାର୍ଯ୍ୟ ଗୁଡ଼ାକ ବ୍ୟର୍ଥ ନିଷ୍ଫଳ ହେଇଯିବ ମୃତ୍ୟୁ ସମୟରେ ଯଦି ଭଗବାନଙ୍କ ନାମ ଉଚ୍ଚାରଣ ନ କର। ଯଦି ଭଗବାନଙ୍କ ନାମ ମୁଖରେ ଉଚ୍ଚାରିତ ନ ହବ, ତାହେଲେ ଏଇ ଜୀବନ ବୃଥା। ସେଥିପାଇଁ ଏଇ କଥା କହୁଛନ୍ତି, ଏତାଭ୍ୟାମ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ, ନିଜର କର୍ତ୍ତବ୍ୟ କର୍ମକୁ ଯେତେ ପ୍ରକାର ଭାବରେ କଲେ ମଧ୍ୟ ଜନ୍ମ ଲାଭ ପରପୁଂସା ଅନ୍ତେ ନାରାୟଣ ସ୍ମୃତି। ଯଦି ଅନ୍ତିମ ସମୟରେ ମୃତ୍ୟୁ ସମୟରେ ଯଦି ଭଗବାନଙ୍କ ନାମ ଉଚ୍ଚାରିତ ନ ହେଲା, କୃଷ୍ଣଙ୍କ ନାମ ଉଚ୍ଚାରଣ ନ ହେଲା, ତାହେଲେ ତାହେଲେ ଏଇ ଜୀବନଟା ପ୍ରକୃତ ପକ୍ଷେ ବୃଥା ହେଇଗଲା ବୋଲି ତାହେଲେ ଆମର ପ୍ରଶ୍ନ ଆସିବ। ବହୁତ ଲୋକ ବିଭିନ୍ନ ସମୟରେ ବିଭିନ୍ନ ପରିପ୍ରେକ୍ଷୀରେ ମୃତ୍ୟୁବରଣ କରୁଛନ୍ତି, ଯେ ଜଣେ କୃଷ୍ଣଙ୍କ ନାମ ଉଚ୍ଚାରଣ କରିକି ଯେ ମୃତ୍ୟୁବରଣ କରିବେ ତାହାର କୌଣସି ଗ୍ୟାରେଣ୍ଟି ମଧ୍ୟ ନାହିଁ। ହଠାତ୍ ଜଣେ ଏକ୍ସିଡେଣ୍ଟ ହେଇଗଲା ବା ଜଣେ କୋମା ଷ୍ଟେଜ୍ରେ ପଡ଼ିଛି, ତା ବା ଶକ୍ତି ନାହିଁ, କଥା କହିପାରୁନାହିଁ, ତାହେଲେ ସେ କିଭଳି ଭାବରେ ତାହାର ମୁଖ ମଧ୍ୟରେ କୃଷ୍ଣ ନାମ ଉଚ୍ଚାରଣ କରା। ସେଥିପାଇଁ ରାଜା କୁଳଶେଖର ଜଣେ ଭକ୍ତ ରାଜା, ସିଏ କହୁଛନ୍ତି ଯେ ସେଥିପାଇଁ ଆମମାନଙ୍କୁ ମନକୁ ତା ପୂର୍ବରୁ ଆମକୁ ତାଲିମ ଦେବା ପାଇଁ ପଡ଼ିବ। ଆମର ଏଇ ଯେଉଁ ମନ ଯେ ସମସ୍ତ ଇନ୍ଦ୍ରିୟମାନଙ୍କର ନେତୃତ୍ୱ ଦେଇଛି, ସେ ଏଇ ମନଟାକୁ ଆମକୁ ତାଲିମ ଦେବା ପାଇଁ ପଡ଼ିବ କିନ୍ତୁ କିଭଳି ଭାବରେ ମନ ଭିତରେ କୃଷ୍ଣ ନାମ ସ୍ମରଣ ହେବ। ସେଥିପାଇଁ ରାଜା କୁଳଶେଖର କହୁଛନ୍ତି ଯେ ଏଇ ମନ ରୂପକ ରାଜବଂଶ ଆପଣଙ୍କର ପାଦ ରୂପକ ପଦ୍ମରେ ଅବଗାହନ କରୁ, କୃଷ୍ଣ ତୋଦୀୟ ପଦପଙ୍କଜ ପଞ୍ଜରାନ୍ତମ ତଦୈବ ବିଷୟ ତୁମେ ମାନସ ରାଜବଂଶ ଏ ପ୍ରାଣ ପ୍ରୟାଣ କାଳେ ଅପବାତ ପିତୌ କଣ୍ଠା ଓ ରୋଧନ ବିଧୌ ଭଜନ ଘଟସ୍ତେ। ମୁଁ କ'ଣ ଭଜନ କରିବି, ବାତ ପିତ କଫ କଣ୍ଠ ରୁଦ୍ଧ କରିଦେବ, କଣ୍ଠ ଘଡ଼ଘଡ଼ ଶବ୍ଦ ହେବ, ତେଣୁ ଏଇ ବାତ ପିତ କଫର ଆଧିକ୍ୟ ହେଇଯିବ ମୃତ୍ୟୁ ସମୟରେ, ସେତେବେଳେ କି କଥା ଉଚ୍ଚାରଣ ହେବ, ପାଟିରେ କଥା ଉଚ୍ଚାରିତ ହେଇପାରିବ ନାହିଁ, କୃଷ୍ଣ ନ କିଭଳି ଭାବରେ ଉଚ୍ଚାରଣିତ ହେଇପାରିବନି ସେତେବେଳେ। ସେଥିପାଇଁ ରାଜା କୁଳଶେଖର କହୁଛନ୍ତି ଯେ ହେ ଭଗବାନ କୃଷ୍ଣ କୃପା କରିକି ଆପଣ ସେତେବେଳେ ମୋ ମନ ମଧ୍ୟ ମୋତେ ଆସ, ଆମ ମନ ମୋ ମନରୂପକ ରାଜହଂସ ଭିତରେ ଆପଣ ରହିବ ଏବଂ ସେ ରାଜହଂସଟି ଆପଣଙ୍କ ପାଦ ରୂପକ ପଦ୍ମ ପାଖକୁ ସେତେବେଳେ ଯିବ। ପଦ୍ମର ହଂସର ଆସ୍ତରଣ ହେଉଛି ପଦ୍ମ, ସେ ସେଠିକି ଯିବ, ତା ପଦ୍ମର ଗୁଣାଳ ସେଠାଇ, ତେଣୁ ମୋର ମନରୂପକ ରାଜହଂସ ଆପଣଙ୍କ ପାଦ ପଦ୍ମ ସେତେବେଳେ ଅବଗାହନ ବା ସନ୍ତରଣ, କାରଣ ମୋର ସେତେବେଳେ କଥା କହିବା ଶକ୍ତି ନାହିଁ, ତେଣୁ ସେଥିପାଇଁ ମନକୁ ତା ପୂର୍ବରୁ ଆମମାନଙ୍କୁ ତାଲିମ ଦେବା ପାଇଁ ପଡ଼ିବ। ସପ୍ତମ ସ୍କନ୍ଦ ଭାଗବତରେ ପ୍ରହ୍ଲାଦ ମହାରାଜ ମଧ୍ୟ କହୁଛନ୍ତି ଦୈତ୍ୟ ବାଳକମାନଙ୍କୁ, ଯେତେବେଳେ ଦୈତ୍ୟ ବାଳକମାନଙ୍କ ସହିତ ସେ ପାଠ ପଢ଼ୁଥିଲେ ହିରଣ୍ୟକଶିପୁର ଯେଉଁ ନିର୍ଦ୍ଦେଶରେ ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର ଦୁଇ ଜଣ ଷଣ୍ଢ ଅମରଙ୍କ ପାଖରେ, ସେତେବେଳେ ଦୈତ୍ୟ ବାଳକମାନଙ୍କୁ ଉପଦେଶ ଦେଉଛନ୍ତି ପ୍ରହ୍ଲାଦ ମହାରାଜ, କାହିଁକି ନା ପ୍ରହ୍ଲାଦ ମହାରାଜ ଯେତେବେଳେ ଥିଲେ ତାଙ୍କର ମାତୃଗର୍ଭରେ, ସେତେବେଳେ ସେ ଶ୍ରବଣ କରୁଥିଲେ ନାରଦ ମହର୍ଷିଙ୍କ କଥା ଶ୍ରବଣ କରୁଥିଲେ, ଭଗବାନଙ୍କ କଥା ଭକ୍ତିର କଥା ସେ ଶ୍ରବଣ କରୁଥିଲେ, ଯାହାକୁ ହିଁ ସେ ବର୍ତ୍ତମାନ କହୁଛନ୍ତି ଦୈତ୍ୟ ବାଳକମାନେ। ସେ ପିଲାମାନଙ୍କୁ କହୁଛନ୍ତି ଯେ ପ୍ରକୃତ ପକ୍ଷେ ତୁମେମାନେ ଭାଗ୍ୟବାନ, କାହିଁକି ନା ତୁମେ ବର୍ତ୍ତମାନ ଏଇ ସମୟ ଆସିଛି ଯେଉଁ ପିଲା ସମୟ, କୌମାର ଆଚରିତ ପ୍ରାଜ୍ଞ ଧର୍ମାନ ଭାଗବତାନୀୟ ଦୁର୍ଲଭଂ ମାନୁଷ୍ୟ ଜନ୍ମ ତଦପି ଅଧ୍ରୁବଂ ଅର୍ଥଦ, ଯେ ପିଲାଦିନରୁ ଛୋଟ ପିଲାବେଳୁ ଯିଏ ଏଇ ଭାଗବତ ଧର୍ମକୁ ଯିଏ ଅନୁସରଣ କରୁଛି, ଯିଏ ଭଗବାନଙ୍କର ଭକ୍ତି ପଥକୁ ଯିଏ ଆସୁଛି, ସିଏ ହେଉଛି ପ୍ରକୃତ ପକ୍ଷେ ପ୍ରାଜ୍ଞ ଏବଂ ସିଏ ହେଉଛି ପ୍ରକୃତ ପକ୍ଷେ ବୁଦ୍ଧିମାନ, କାହିଁକି ନା ଇଏ ମନୁଷ୍ୟ ଜୀବନ ହେଉଛି ଦୁର୍ଲଭ, କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ, ବାଲ୍ୟକାଳ ଧର୍ମ ଧନମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ, କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ, ବାଲ୍ୟକାଳରୁ ଧର୍ମ ରୂପକ ଧନ ସଞ୍ଚୟ କରିବା ପାଇଁ ମାଗୁଛି। ତେଣୁ ସେଥିପାଇଁ ଯେଉଁମାନେ ପ୍ରାକାଳରୁ ଅର୍ଥାତ୍ ପିଲାଦିନରୁ କୁମାର ଅର୍ଥାତ୍ ପିଲାଦିନରୁ ବାଲ୍ୟକାଳରୁ ଯେଉଁମାନେ ଏ ଭାଗବତ ଭକ୍ତି ପଥକୁ ଆସୁଛନ୍ତି ସେମାନେ ହେଉଛନ୍ତି ବୁଦ୍ଧିମାନ। କାରଣ ଦୁର୍ଲଭ ମନୁଷ୍ୟ ଜୀବନ, ମନୁଷ୍ୟ ଜୀବନ ବହୁତ ଜୀବନ ବିତେଇଲା ପରେ ଆମକୁ ମାନବ ଜୀବନ ମିଳୁଛି। ଏଇଟା ଆମେ ଭାବିବାନି ଯେ ଏଇଟା ଆମର ଶେଷ ଜୀବନ ବୋଲି, ଏହାର ପର ଜୀବନ ମଧ୍ୟ ଯଦି ଆମେ ମାନେ ପାପକର୍ମ କରିବା ନିଶ୍ଚିତ ଭାବରେ ଆମର ପତନ ହେବ ବା ଆମେ ନିଜ ଜୀବନ ଲାଭ କରିବା। ସେଥିପାଇଁ କୁହାଯାଇଛି 84 ଲକ୍ଷ ଜୀବଜନ୍ତୁର ଦିଆଯାଇଛି ବର୍ଣ୍ଣନା ଦିଆଯାଇଛି, ଜଳଜା ନବଲକ୍ଷାଣୀ ସ୍ଥାବରା 300 ଲକ୍ଷତି ଉର୍ମୟ ରୁଦ୍ର ସଂଖ୍ୟକା ପକ୍ଷିଣା 10 ଲକ୍ଷକ 300 ଲକ୍ଷକ ପଶବ ଚତୁର୍ଲକ୍ଷାଣୀ ମାନବ। ପଦ୍ମପୁରାଣର କଥା, ଜଳରେ 9 ଲକ୍ଷ ପ୍ରକାର ଜଳଜୀବ ଅଛନ୍ତି, ଯେଉଁ ମାଛ ଇତ୍ୟାଦି ସବୁ ଜଳଚର ଜୀବ ଏମାନେ 9 ଲକ୍ଷ ପ୍ରକାର। ସ୍ଥାବରା ପାହାଡ଼ ପର୍ବତ ବୃକ୍ଷର ତାଇତି ମଧ୍ୟ ଜଳ ସେମାନେ ଜୀବ, ସେମାନଙ୍କ ହେଉଛନ୍ତି 20 ଲକ୍ଷ ପ୍ରକାର 20 ଲକ୍ଷ ପ୍ରକାର। କୃମୟ କୃମି ଇତ୍ୟାଦି କୃମିୟ ରୁଦ୍ର ସଂଖ୍ୟାଟା 11 ଲକ୍ଷ ପ୍ରକାର। ଇଏ ହେଲା କେତେ ହେଲା, ଜଳଜା 9 ଲକ୍ଷ ଆଣି ସ୍ଥାବରା 20 ଲକ୍ଷ 20 x 29 ଇଏ ହେଲା 11 x 40। କୃମୟ ରୁଦ୍ର ସଂଖ୍ୟା ପକ୍ଷିଣା 10 ଲକ୍ଷକ, ପକ୍ଷୀ ଯେଉଁମାନେ ଆକାଶରେ ଉଡ଼ି ବୁଲୁଛନ୍ତି ସେମାନେ ହେଉଛନ୍ତି 10 ଲକ୍ଷ ପ୍ରକାର, ଏବଂ 40 x 10 ହେଲା 50, ଏବଂ 300 ଲକ୍ଷକ ପଶବ 30 ଲକ୍ଷ ପ୍ରକାର ହେଉଛନ୍ତି ପଶୁ, ବାଘ ଭାଲୁ ଗଣ୍ଡା ଗଳ କୁକୁର ବିରାଡ଼ି ଇତ୍ୟାଦି, ଏମାନେ ହେଉଛନ୍ତି 30 ଲକ୍ଷ ପ୍ରକାର। 50 x 30 ହେଲା 80, ଆଉ ଯେଉଁ 4 ଲକ୍ଷ ପ୍ରକାର ରହିଲେ ଏଇ 4 ଲକ୍ଷ ହେଉଛନ୍ତି ମାନବ। ତ 4 ଲକ୍ଷ ପ୍ରକାର ଅର୍ଥ ତ 4 ଲକ୍ଷ ପ୍ରକାର ଚେତନା, ତ 4 ଲକ୍ଷ ପ୍ରକାର ଚେତନା ମାନବ ଅଛନ୍ତି। ଚେତନାକୁ 5 ପ୍ରକାର କୁହାଯାଇଛି, ଆବୃତ ଚେତନା, ସଙ୍କୁଚିତ ଚେତନା, ମୁକୁଳିତ ଚେତନା, ବିକଚିତ ଚେତନା, ପୂର୍ଣ୍ଣ ବିକଚିତ ଚେତନା। ଆବୃତ ଚେତନା ଏବଂ ସଙ୍କୁଚିତ ଚେତନା ମଧ୍ୟରେ ଆସୁଛନ୍ତି ଜଳଚର ଜୀବ ବା ସ୍ଥଳଚର ଜୀବ ଇତ୍ୟାଦି, ପାହାଡ଼ ପର୍ବତ ବୃକ୍ଷ ଲତା ଇତ୍ୟାଦି ସ୍କୁଲ କୀଟ ଏହା ଚାଲିଯିବ, କିନ୍ତୁ ମୁକୁଳିତ ବିକଚିତ ଏବଂ ପୂର୍ଣ୍ଣ ବିକଚିତ ଚେତନାରେ ହିଁ ମାନବ ରହୁଛି। ଯେତେବେଳେ ପୂର୍ଣ୍ଣ ବିକଚିତ ଚେତନାରେ ମାନବ ରହିବ ସେତେବେଳେ ସିଏ ସମସ୍ତଙ୍କ ମଧ୍ୟରେ ପରମାତ୍ମା ରୂପରେ ଭଗବାନଙ୍କୁ ଦର୍ଶନ କରିବ। ସ୍ଥାବର ଜନ୍ମ ଦେଖେ ନା ଦେଖେ ତାର ମୂର୍ତ୍ତି ସର୍ବତ୍ର ହୁଏ ତାର ଇଷ୍ଟ ଦିବସ୍ଫୁର୍ତ୍ତି, ସେ ସମସ୍ତଙ୍କ ମଧ୍ୟରେ ଭଗବାନ ପରମାତ୍ମାଙ୍କୁ ଦର୍ଶନ କରିବ। ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗଭୀ ହସ୍ତି ଶୁଣିଚୈବ ସ୍ୱପାର୍ଚ ପଣ୍ଡିତା ସମଦର୍ଶନ, ସେ ସମସ୍ତଙ୍କ ମଧ୍ୟରେ ପରମାତ୍ମାଙ୍କୁ ଦର୍ଶନ କରିବ ଏବଂ ସମସ୍ତଙ୍କୁ ସେ ସମଭାବ ପ୍ରଦର୍ଶନ କରିବ ଯିଏ କୃଷ୍ଣ ଚେତନାରେ ରହିଛି, ସେ ସମସ୍ତଙ୍କ ମଧ୍ୟ ପରମାତ୍ମାଙ୍କୁ ଦର୍ଶନ କରିବ, ତେଣୁ ସମସ୍ତଙ୍କୁ ସେ ସମ୍ମାନ ପ୍ରଦର୍ଶନ କରିବ। ତେଣୁ ଏଇ ହେଉଛି କହିବାର କଥା, ସେଥିପାଇଁ ଏଇ ଚେତନା କେତେ ଜଣଙ୍କ ମଧ୍ୟରେ ଅଛି, ତ ସେ ଚେତନାକୁ ଆସିବା ପାଇଁ ଏଇ କଥା ଶ୍ରୀମଦ ଭାଗବତ ଆମମାନଙ୍କୁ ଶିକ୍ଷା ଦେଉଛି। ସେଇ କଥା ହିଁ ପରିଚିତ ମହାରାଜ ପଚାରିଥିଲେ ସୁଖଦେବ ଗୋସ୍ୱାମୀଙ୍କୁ, ଏବଂ ସେଇ କଥା ହିଁ ସୁଖଦେବ ଗୋସ୍ୱାମୀ ତାଙ୍କୁ କହିଲେ ଯେ ମୃତ୍ୟୁ ସମୟରେ ଅନ୍ତିମ ସମୟରେ ଯଦି ଆମେ ଭଗବାନଙ୍କ ନାମ ଉଚ୍ଚାରଣ କରିପାରିବା ତାହେଲେ ଆମ ଜୀବନର ସଫଳତା, ଆମ ଜୀବନର ସଫଳତା ଆମେମାନେ ସେଥିପାଇଁ ଅର୍ଜନ କରିପାରିବା। ତେଣୁ ସେ ଅନ୍ତିମ ସମୟରେ ଆମେ ଭଗବାନଙ୍କ ନାମ କିଭଳି ଭାବରେ ଉଚ୍ଚାରିତ ହେବ ତାହାକୁ ଆଜିଠାରୁ ଆମମାନଙ୍କୁ ତାଲିମ ନେବା ପାଇଁ ପଡ଼ିବ, ସେ କଥା ଷଷ୍ଠ ସ୍କନ୍ଧ ଭାଗବତରେ ବର୍ଣ୍ଣନା କରାଯାଇଛି। ତା ପୂର୍ବ ଭାଗବତ ପଞ୍ଚମ ସ୍କନ୍ଧ ଭାଗବତରେ ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ଗୋସ୍ୱାମୀ ବିଭିନ୍ନ ନର୍କର କଥା ବର୍ଣ୍ଣନା କରିଛନ୍ତି, ବିଭିନ୍ନ ନର୍କ କଥା ବର୍ଣ୍ଣନା କରୁଛନ୍ତି ଯେ ଏଇ କାମ କଲେ ଆମକୁ ଏଇ ନର୍କ ଯିବା ପାଇଁ ପଡ଼ିବ, ଚୋରି କଲେ ଏଇ ନର୍କକୁ ଯିବା ପାଇଁ ପଡ଼ିବ, ଯେଉଁମାନେ ଅନ୍ୟ ସ୍ତ୍ରୀ ଅପହରଣ କରୁଛନ୍ତି ସେମାନଙ୍କୁ ଏଇ ନର୍କ ଯିବା ପାଇଁ ପଡ଼ିବ, ଯେଉଁମାନେ ଧନ ଅପହରଣ କରୁଛନ୍ତି ସେମାନଙ୍କୁ ଏଇ ନର୍କ ଯିବା ପାଇଁ ପଡ଼ିବ, ଯେଉଁମାନେ ଘର ନିଆଁ ଲେଗ ଦେଉଛନ୍ତି ଅନ୍ୟ ଘର ନିଆଁ ଲେଗ ଦେଉଛନ୍ତି ସେମାନଙ୍କୁ ଏଇ ନର୍କ ଯିବା ପାଇଁ ପଡ଼ିବ। ତେଣୁ ବିଭିନ୍ନ ପାପ କର୍ମର ଫଳସ୍ୱରୂପ ଆମକୁ ଏଇ ନର୍କ ସବୁ ଯିବା ପାଇଁ ପଡ଼ିବ। ତେଣୁ ପରୀକ୍ଷିତ ମହାରାଜ ହେଉଛନ୍ତି ଭକ୍ତ, ପରୀକ୍ଷିତ ମହାରାଜ ହେଉଛନ୍ତି ଦୟାନ୍ତ ହୃଦୟ ବିଶିଷ୍ଟ, ସେ ଅନ୍ୟମାନଙ୍କ କଥା ଚିନ୍ତା କରୁଛନ୍ତି, କାରଣ ସେ ହେଉଛନ୍ତି ଭକ୍ତ, ସେ ତା ଅନ୍ୟମାନଙ୍କ କଥା ଚିନ୍ତା କରି ସେ ପଚାରିଲେ ଯେ ଏଇ ନର୍କ ସ୍ଥିତିରୁ କିଭଳି ଭାବରେ ଉଦ୍ଧାର ହେବ, ଯିବ ସେ ନର୍କ ସ୍ଥିତିରୁ କିଭଳି ଭାବରେ ଉଦ୍ଧାର ହେବ, ସେଥିପାଇଁ 3 ପ୍ରକାର ପ୍ରାୟଶ୍ଚିତର କଥା ସେଠି ସୁଖଦେବ ଗୋସ୍ୱାମୀ ତାଙ୍କୁ କହୁଛନ୍ତି ଯେ ଗୋଟିଏ ପ୍ରାୟଶ୍ଚିତ ହେଉଛି କର୍ମ ପ୍ରାୟଶ୍ଚିତ, ଏବଂ ଜ୍ଞାନ ପ୍ରାୟଶ୍ଚିତ, ଏବଂ ଶେଷଟା ହେଉଛି ଭକ୍ତି ପ୍ରାୟଶ୍ଚିତ। କର୍ମ ପ୍ରାୟଶ୍ଚିତରେ ହେଉଛି ଉଦାହରଣ ଦିଆଯାଉଛି, କର୍ମ ପ୍ରାୟଶ୍ଚିତର ଉଦାହରଣ ଦିଆଯାଉଛି ଯେ ଗୋଟେ ହାତୀଟିଏ, ହାତୀଟିଏ ନଈକି ଯାଇକି ଗାଧୋଉଛି, ସେ ଗାଧୋଇକି ଆସିଲା ପରେ କ'ଣ କରୁଛି ନା ଯେ ବାଲି ନଈ ପଠାରେ ସବୁ ବାଲି ହେଇଛି, ସେ ବାଲିରେ ଗଡ଼ିଯାଉଛି, ଗଡ଼ିଲେ କ'ଣ ହେବ ନା ତା ଦେହରେ ପୁଣି ବାଲି ହେଇଯାଉଛି, ତେଣୁ ସେ ଗାଧେଇବାର ଆଉ କିଛି ମୂଲ୍ୟ ନାହିଁ। ହସ୍ତିସ୍ନାନ, ହସ୍ତିସ୍ନାନ କୁଞ୍ଜର ଶୌଚ, ତେଣୁ ସିଏ ହସ୍ତିଟା ସ୍ନାନ କଲେ ତାର କିଛି ମୂଲ୍ୟ ନାହିଁ, ପୁଣି ସେ ବାଲିରେ ଗଳିଗଲେ। ସେଭଳି ଭାବରେ କର୍ମ ପ୍ରାୟଶ୍ଚିତ ହେଉଛି ତଦ୍ରୁପ ଭାବରେ ଆମେ କିଛି ବ୍ରାହ୍ମଣମାନଙ୍କ ଠାରୁ ବା ବ୍ରାହ୍ମଣ ଆମର ମନ୍ତ୍ରଯନ୍ତ୍ର କରିକି ଆମେ ଯେଉଁ କିଛି କାର୍ଯ୍ୟ କରୁଛେ, ପାପ କାର୍ଯ୍ୟ କରୁଛେ, ସେଥିପାଇଁ କିଛି ପ୍ରାୟଶ୍ଚିତ ବିଧାନ କରିକି କିଛି ଯଜ୍ଞ କରିଦେଉଛନ୍ତି ବା କିଛି ଡାକିକି ବ୍ରାହ୍ମଣମାନଙ୍କୁ ଆମେ ଖାଇବାକୁ ଦେଇଦେଉଛେ, ଆମେ ଭାବୁଛେ ସେ ପାପରୁ ଆମମାନେ ଉଦ୍ଧାର ହେଇଯିବ, ତାକୁ କର୍ମ ପ୍ରାୟଶ୍ଚିତ ବୋଲି କୁହାଯାଉଛି। ଏବଂ ତାପର ପ୍ରାୟଶ୍ଚିତ କଥା କହୁଛନ୍ତି ଜ୍ଞାନ ପ୍ରାୟଶ୍ଚିତ, ଶାସ୍ତ୍ର ଇତ୍ୟାଦି ଅଧ୍ୟୟନ କରିକି ଆମେମାନେ ଭାବୁଛେ ଏଇଟା ପ୍ରକୃତ ପାପ କର୍ମ, ଆମେ ଏହାକୁ ତ୍ୟାଗ କରିବା ଉଚିତ, କିନ୍ତୁ ତାହାକୁ ଆମେ ବିସ୍ମୃତ ହେଇଯାଉଛେ ଏବଂ କିଛି ଦିନ ପରେ ତାହାକୁ ଆମେ ଭୁଲି ଯାଉଛେ, ପୁଣି ସେ ପାପ କାର୍ଯ୍ୟରେ ଆମେ ନିଯୁକ୍ତ ହେଉଛୁ। ଯେମିତି ଉଦାହରଣ ଦିଆଯାଉଛି ବାଉଁଶ ଗଛ, ବାଉଁଶ ଗଛଟା ଯେତେବେଳେ ଆମେ ସମ୍ପୂର୍ଣ୍ଣ ଭାବେ କାଟିଦେଉଛେ, ସେ ବାଉଁଶ ଗଛଟା ତାର ମୂଳ ବୀଜଟା ରହିଛି ଭିତରେ ଏବଂ ମୂଳ କାଟିଲେ ମଧ୍ୟ ବି ଗଜା ଅଙ୍କୁରୋଦ୍ଧମ ହେଉଛି। ସେଭଳି ଭାବରେ ଜ୍ଞାନ ପ୍ରାୟଶ୍ଚିତ ନା ପ୍ରକୃତ ପ୍ରାୟଶ୍ଚିତ ନୁହେଁ, ଏବଂ ପ୍ରକୃତ ପ୍ରାୟଶ୍ଚିତ ହେଉଛି ଭକ୍ତି ପ୍ରାୟଶ୍ଚିତ, ଯୋଉଟା ହେଉଛି ସମ୍ପୂର୍ଣ୍ଣ ଭାବରେ ମୂଳ ବୀଜ ଅବିଦ୍ୟାଟା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେଉଛି। ସେ ପରିପ୍ରେକ୍ଷୀରେ ଭକ୍ତି ପ୍ରାୟଶ୍ଚିତର କଥା ବର୍ଣ୍ଣନା କରାଯାଇଛି ଅଜାମୂଳର ଉଦାହରଣ ଦିଆଗଲା ସପ୍ତସଙ୍ଗ ନାମର କଥା ହିଁ ସେଠି ଆସୁଛି ଯେ ଅଜାମୂଳ ଏକ ମହାନ ପାପୀ ଥିଲା ଯିଏକି ତାର ଜୀବନ କାଳ ସମ୍ପୂର୍ଣ୍ଣ ଭାବରେ ପିଲାଦିନରୁ ସେ ଥିଲା, ସେ ବ୍ରାହ୍ମଣ ପରିବାର ଜନ୍ମଗ୍ରହଣ କରିଥିଲା ଏବଂ ସୁନ୍ଦର ପତ୍ନୀଟିଏ ମଧ୍ୟ ତାର ଥିଲା, କିନ୍ତୁ ସେ ଯେତେବେଳେ ଅସତ୍ ସଙ୍ଗ ଅର୍ଥାତ୍ ସେ ଗୋଟେ ଥରେ ଯାଉଥିବା ସମୟରେ ଜଙ୍ଗଲ ଯାଉଥିବା ସମୟରେ ଗୋଟିଏ ବ୍ୟକ୍ତି ଗୋଟିଏ ବେଶ୍ୟା ସହିତ ଆଲିଙ୍ଗନ କରୁଥିବା ସେ ଦୃଶ୍ୟଟି ସେ ଦେଖିଛି ଏବଂ ସେ ଦୃଶ୍ୟକୁ ଦେଖିକି ତା ମନ ଭିତରେ ଭାବାନ୍ତର ସୃଷ୍ଟି ହେଇଛି। ତେଣୁ ତା ମନ ଭିତରେ ଯେଉଁ ଭାବାନ୍ତର ସୃଷ୍ଟି ହେଇଛି ତାହା ଫଳରେ ସେ ବେଶ୍ୟା ପ୍ରତି ସେ ଆସକ୍ତ ଚିତ୍ତ ହେଇକି ବେଶ୍ୟା ସହିତ ସେ ତାକୁ ବେଶ୍ୟାକୁ ବିବାହ କରିଛି ଏବଂ ସେ ବେଶ୍ୟାକୁ ବିବାହ କରିକି ତାର ପଡ଼ୋଶୀରେ ବହୁ ସନ୍ତାନ ସେ ଜାତ କରୁଛି, ଏପରିକି 86 ବର୍ଷ ବୟସରେ ମଧ୍ୟ ଗୋଟିଏ ଶିଶୁ ସନ୍ତାନ ଜାତ କରୁଛି ଏବଂ ସେ ଶିଶୁ ସନ୍ତାନଟିର ନାମ ତାର ସେ ଯେଉଁ ବେଶ୍ୟା ପତ୍ନୀଟି ତାର ନାମଟାକୁ ସେ ନାରାୟଣ ରଖିଛି ଏବଂ ସେ ନାରାୟଣ ନାମଟାକୁ ଏଇ ଅଜାମରେ ବହୁବାର ଉଚ୍ଚାରଣ କରୁଛି, କାରଣ ଛୋଟ ପିଲାଟିଏ ତାର ବୃଦ୍ଧାବସ୍ଥାରେ ଜନ୍ମ ହେଇଥିବା ହେତୁ ତା ପ୍ରତି ଅଧିକ ସ୍ନେହ ଆସକ୍ତି ତା ପ୍ରତି ରହିଛି, ଯେଉଁଥିପାଇଁ ଯେତେବେଳେ ତାର କିଛି ଆବଶ୍ୟକତା ପଡ଼ିଥାଏ ସେତେବେଳେ ସେ ନାରାୟଣ ନାମଟା ମୁଁ ଉଚ୍ଚାରଣ କରୁଛି ଏବଂ ସେ ନାରାୟଣ ନାମ ଉଚ୍ଚାରଣ କରୁଥିବା ହେତୁ ଯେତେବେଳେ ତାର ମୃତ୍ୟୁ ସମୟ ଉପସ୍ଥିତ ହୋଇଛି, ଅନ୍ତିମ ସମୟ ଯେତେବେଳେ ଉପସ୍ଥିତ ହୋଇଛି ସେତେବେଳେ ଆସିଛନ୍ତି ଭୟଙ୍କର ଜନ୍ମଦୂତମାନେ, କାରଣ ସେ ବହୁ ପାପ କାର୍ଯ୍ୟ କରୁଛି, ଅଜାମିଳ ଏତେ ପାପ କରୁଛି ଯେଉଁଥିରେ କି ଜମ ଯେଉଁ ପାଞ୍ଜି ଚିତ୍ରଗୁପ୍ତ ଯେଉଁ ପାଞ୍ଜି ଲେଖୁଛନ୍ତି ସେ ଚିତ୍ରଗୁପ୍ତ ପାଞ୍ଜିରେ ଆଉ ସ୍ଥାନ ନାହିଁ, ତେଣୁ ଏତେ ପାପ କାର୍ଯ୍ୟ ସେ କରୁଛି ଯେଉଁଥିପାଇଁ ଜମଦୂତମାନେ ଭୟଙ୍କର ଜମଦୂତମାନେ ଆସି ତିନି ଜଣ ଆସି ପହଞ୍ଚନ୍ତି ତାକୁ ନେବା ପାଇଁ ଏବଂ ସେ ଭୟଙ୍କର ବିକଟାଳ ଜମଦୂତଙ୍କୁ ଦେଖିକି ଅଜାମିଳ ଭୟରେ ସେ ଚିତ୍କାର କରୁଛି ନାରାୟଣ ଭଗବାନଙ୍କ ଉଦ୍ଦେଶ୍ୟରେ ସେ ଡାକିନି, କାରଣ ଭଗବାନ ସମ୍ପର୍କରେ ତା ଧାରଣା ନାହିଁ, ଭଗବାନ ସମ୍ପର୍କରେ ତା ଚିନ୍ତା ସେ ବିଷୟରେ କିଛି ନାହିଁ ତା, କିନ୍ତୁ ତା ପୁତ୍ରକୁ ଉଦ୍ଦେଶ୍ୟରେ ଡାକିଛି, କିନ୍ତୁ ସେଇ ପୁତ୍ରକୁ ନାମ ପୁତ୍ର ନାମ ଉଚ୍ଚାରଣ କରୁଥିବା ହେତୁ ଭଗବାନଙ୍କ ନାମ ଉଚ୍ଚାରିତ ହେଇଯାଇଛି। ଅନ୍ତକାଳେ ଚ ମାମିବ ସ୍ମରଣ ମୁକ୍ତା କଳେବରମ ଜ ପ୍ରୟାତି ସମଦ୍ଭାବ ଜାତି ନାସ୍ତତ୍ୱ ସଂଶୟ, ଅନ୍ତିମ ସମୟରେ ଯିଏ ମୋତେ ସ୍ମରଣ କରିକି ସରତ୍ୟାଗ କରେ ଯାଇ ଭାଗବତ ତା ପୂର୍ଣ୍ଣ ଭାବେ ପରିଷ୍କାର ଭାବରେ ବର୍ଣ୍ଣନା କରାଗଲା ଗୀତାରେ ଏଇ କଥା କୁହାଯାଇଛି ସଂକ୍ଷେପରେ, ଅନ୍ତ୍ୟକାଳେ ଚ ମାମିବ ସ୍ମରଣ ମୁକ୍ତ କଳେବରମ, ଯେ ଅନ୍ତିମ ସମୟରେ ମୋତେ ସ୍ମରଣ କରିବ ଅର୍ଥାତ୍ ଭଗବାନ କୃଷ୍ଣଙ୍କୁ ସ୍ମରଣ କରିକି ଯେ ଶରୀର ତ୍ୟାଗ କରେ ସିଏ ହେଉଛି ନିଶ୍ଚିତ ଭାବରେ ମୋ ପାଖକୁ ଯିବ, ଏଥିରେ କୌଣସି ସନ୍ଦେହ ନାହିଁ, ଯ ପ୍ରୟାତି ସ ମନୋଭାବ ଅନୁଯାତି ସେ ନିଶ୍ଚିତ ଭାବରେ ମୋ ପାଖକୁ ଆସିବ, ଏଥିରେ କୌଣସି ସନ୍ଦେହ କରିବା ଅବକାଶ ନାହିଁ। ଜାନ୍ତି ଦେବପ୍ରତା ଦେବା ପିତୃଣ ଜାନ୍ତି ପିତୃବତା ଭୂତାନି ଜାନ୍ତି ଭୂତେଜ୍ୟା ଜାନ୍ତି ମଜ୍ଜାହୀନ ଅଭିମାନ, ଯେଉଁମାନେ ଦେବତା ପୂଜା କରନ୍ତି ସେମାନେ ଦେବ ରୂପକୁ ଯାଆନ୍ତି, ଯେଉଁମାନେ ଭୂତ ଲୋକ ପୂଜା କରନ୍ତି ଭୂତ ପ୍ରେତ ପୂଜା କରନ୍ତି ସେମାନେ ଭୂତ ପ୍ରେତ ରୂପକୁ ଯାଆନ୍ତି ଏବଂ ଯେଉଁମାନେ ପିତୃ ଲୋକଙ୍କୁ ପୂଜା କରନ୍ତି ସେମାନେ ପିତୃ ଲୋକକୁ ଯାଆନ୍ତି, କିନ୍ତୁ ଯେଉଁମାନେ ମୋତେ ପୂଜା କରନ୍ତି ଅର୍ଥାତ୍ ଭଗବାନ କୃଷ୍ଣଙ୍କୁ ଯେଉଁମାନେ ପୂଜା କରନ୍ତି ସେମାନେ ମୋ ପାଖକୁ ନିଶ୍ଚିତ ଭାବେ ଯିବେ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ସେଥିପାଇଁ ଏ ଅଜାମୂଳ ନାରାୟଣ ନାମ ଉଚ୍ଚାରଣ କରୁଥିବା ହେତୁ ସିଏ ଆଉ ଯମ ଦୂତମାନେ ତାକୁ ନେଇପାରିଲେ ନାହିଁ, ସେଥିପାଇଁ ଯମଦୂତ ସମ୍ମୁଖରେ ସେତେବେଳେ ଆସିକି ପହଞ୍ଚିଗଲେ ବିଷ୍ଣୁଙ୍କର ଦୂତ ଏବଂ ସେ ବିଷ୍ଣୁ ଦୂତ ଦେଖିବା ପାଇଁ ଠିକ ବିଷ୍ଣୁଙ୍କ ସଦୃଶ ଚାରି ଚାରି ହାତରେ ହାତରେ ସେମାନଙ୍କର ଶଙ୍କ ଚକ୍ର ଗଦା ପଦ୍ମ ଅଛି, ତେଣୁ ଏହି ଯମଦୂତମାନେ ତାଙ୍କୁ ଦେଖିକି ବଡ଼ ଭୟଭୀତ ହେଇଗଲେ ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହେଇଗଲେ, କାହିଁକି ନା ଯେତେବେଳେ ସେମାନେ ଯାଆନ୍ତି ଆଣିବା ପାଇଁ ଜଣେ ମୃତ୍ୟୁବରଣ କରେ ସେତେବେଳେ କେହି ତାଙ୍କ ସମ୍ମୁଖକୁ ଆସନ୍ତି ନାହିଁ, କିନ୍ତୁ ଏହା କ୍ଷେତ୍ରରେ ଏଇ ଅଜାମିଳର ପାପି ସୁନ୍ଦର ଭୟଙ୍କର ବଡ଼ ପାପି କ୍ଷେତ୍ରରେ ଗୋଟେ ବ୍ୟତିକ୍ରମ କେମିତି ହେଇଗଲା, ଏମାନେ କିଏ ଆସିକି ପହଞ୍ଚିଲେ, ଚାରି ଜଣ ଆସିକି ପହଞ୍ଚନ୍ତି ଏବଂ ସେମାନେ ମଧ୍ୟ ବିଷ୍ଣୁ ତୁମର ଆସି ପଚାରୁଛନ୍ତି ତୁମେ କେମିତିକା ଲୋକ, ତୁମେ ଏ ପ୍ରକାର ଏକ ପୁଣ୍ୟବନ୍ତ ଧର୍ମିକ ଲୋକଟାକୁ ତୁମେ କେମିତି ନେବା ପାଇଁ ଆସିଛ, ଏଠାରେ ତୁମକୁ ଯିଏ ପଠେଇଛେ ଠାକୁର ସେମାନେ କ'ଣ ସେ କ'ଣ ପ୍ରକୃତ ଧର୍ମ କ'ଣ ଜାଣିନାହାନ୍ତି, ସେ କ'ଣ ଧର୍ମତତ୍ତ୍ୱ କଥା ଜାଣିନାହାନ୍ତି, ତେଣୁ ସିଏ ଜମଦତ୍ତମାନେ ଗୋଟେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଆରେ ଆମର ପ୍ରଭୁ ତ ସବୁଠାରୁ ହେଉଛନ୍ତି ବଡ଼, କାରଣ ଆମେ ତ ସମସ୍ତଙ୍କ ପାଖକୁ ଯେତେବେଳେ ଯାଉ ସେତେବେଳେ ଆମକୁ ବିରୋଧ କରିବା ପାଇଁ କେହି ନାହାନ୍ତି, ଇଏ ଏଠି ଏମାନେ ଏମିତି କଥା କ'ଣ କହୁଛନ୍ତି, ତେଣୁ ସେମାନଙ୍କର ବଡ଼ ବିସ୍ମୟ ହେଇଛି ଏବଂ ସେମାନେ ବଡ଼ ଆଶ୍ଚର୍ଯ୍ୟ ହେଇଛନ୍ତି ଏବଂ ସେମାନେ ସେଇଠାରୁ ସାଙ୍ଗେ ସାଙ୍ଗେ ସେ ଯାତ୍ରା କରି ପଳେଇ ଯାଇଛନ୍ତି, ସେଠାରେ ଏଠାରେ ଯମଙ୍କ ପାଖରେ ପହଞ୍ଚନ୍ତି, ତାଙ୍କ ପ୍ରଭୁଙ୍କ ପାଖରେ ପହଞ୍ଚି ପଚାରିଛନ୍ତି ଯେ ଇଏ କ୍ଷେତ୍ରରେ ଆମେ ବ୍ୟତିକ୍ରମ କେମିତି ହେଲା ଆପଣ କୁହନ୍ତୁ, ସେଠି ଯମଦାସ ତାଙ୍କୁ କହୁଛନ୍ତି ଯେ ମୋ ଉପରେ ଜଣେ ଆଉ ଜଣେ ଅଛନ୍ତି ପ୍ରଭୁ, ତେଣୁ ତାଙ୍କ ନିର୍ଦ୍ଦେଶରେ ମୁଁ ଏହି କାର୍ଯ୍ୟ କରୁଛି, ମୁଁ ଏଠାରେ ସମ୍ପୂର୍ଣ୍ଣ ସର୍ବସେବା ନେବି, ଏବଂ ଯେ ପ୍ରକୃତ ପକ୍ଷେ ଯିଏ ଜିହ୍ୱାରେ ଭଗବାନଙ୍କ ନାମ ଉଚ୍ଚାରଣ କରୁଛି ବା ମୋ ପ୍ରଭୁଙ୍କର ଯିଏ ନାମ ଉଚ୍ଚାରଣ କରୁଛି ସେ ମୋ ପାଖକୁ କେବେ ଆସିବ ନାହିଁ, ଯେଉଁମାନେ ଜିହ୍ୱାରେ ଭଗବାନଙ୍କ ନାମ ଉଚ୍ଚାରଣ ନ କରୁଛନ୍ତି ସେଇମାନେ ହିଁ ମୋ ପାଖକୁ ଆସିବେ, ଜିହ୍ୱାନ ଭକ୍ତି ଭଗବାନ ନାମ ଧ୍ୟେୟ ଚେତନ ସ୍ମରତି ତତ ଚରଣାର ବିନ୍ଦ କୃଷ୍ଣେନ ନମନ୍ତି ଯତ୍ ଶ୍ରିୟ ଏକଦା ପିତାନ ଆନୟ ମସତ୍କୃତ୍ୱା ବିଷ୍ଣୁ କୃତ୍ୱା, ଯାହାର ଜିହ୍ୱାରେ ଯିଏ ଜିହ୍ୱ ପାଇକି ଭଗବାନଙ୍କ ନାମ ଯିଏ ଉଚ୍ଚାରଣ ନ କରୁଛି ତା ଜିହ୍ୱାଟା ହେଉଛି ଭାଗବତରେ କୁହାଯାଇଛି ତା ଜିହ୍ୱାଟା ହେଉଛି ଭେଗ ଜିହ୍ୱା, ବ୍ୟଙ୍ଗ ଜିହ୍ୱା, ବ୍ୟଙ୍ଗ କ'ଣ କରେ ନା ଏଇ ବର୍ଷା ଦିନରେ ସେ ନଈ ପଠାରେ ଥାଇକି ଶବ୍ଦ କରେ, କଡ଼କଡ଼ 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 ଶବ୍ଦ କରେ, ତେଣୁ ସେ ଶବ୍ଦ କରିକି କାହାକୁ ଆମନ୍ତ୍ରଣ କରେ ନା ତାର ଖାଦକ ସର୍ପକୁ ହିଁ ସେ ଆହ୍ୱାନ କରେ, ଏବଂ ସର୍ପ ସେତେବେଳେ ଆସିକି ତାକୁ କ'ଣ କରେ ନା ତାକୁ ଆସିକି ଖାଏ, କାରଣ ଯେତେବେଳେ ଚିତ୍କାର କରେ ବ୍ୟଙ୍ଗ ସର୍ପ ଜାଣିପାରେ ଏଇ ଜାଗାରେ ଅଛି ବ୍ୟଙ୍ଗଟା ମୋ ଖାଦ୍ୟଟା ଅଛି, ତେଣୁ ସେତେବେଳେ ଆସିକି ତାକୁ ଖାଇଦିଏ, ସେଇଭଳି ଭାବରେ ଆମ ଜିହ୍ୱା ପାଇକି ଆମେ ବିଭିନ୍ନ ପ୍ରକାର କଥା କହୁଛେ ଏବଂ ସେ କଥା କହିକି ଆମେ କାହାକୁ ଡାକୁଛେ ନା ଆମର ମୃତ୍ୟୁ ଦେବତା ଯେ ଯମଙ୍କୁ ହିଁ ଆମେ ଆମନ୍ତ୍ରଣ କରୁଛେ, ତେଣୁ ଯମ ଆସିବ ଆମକୁ ନେଇଯିବ, ସେଥିପାଇଁ ଏସବୁ କଥା କୁହାଯାଇଛି ଯେ ପ୍ରକୃତ ପକ୍ଷେ ଆମେମାନେ ଆମର ଆୟୁଷକୁ ସୂର୍ଯ୍ୟ ଅପହରଣ କରୁଛନ୍ତି, ଆୟୁ ହରତି ବୈପୁଂସା ଉଦ୍ୟମ ନଷ୍ଟ ଯେ ଅନ୍ୟ ଯେତେ ଉତ୍ତମ ଶ୍ଳୋକ ବାର୍ତ୍ତା, ସମସ୍ତଙ୍କର ଆୟୁଟାକୁ ସୂର୍ଯ୍ୟ ଦେବତା ହରଣ କରି ନେଉଛନ୍ତି, ଆମ ସମସ୍ତଙ୍କର ଆୟୁଟା କ୍ରମଶଃ ନଷ୍ଟ ହୋଇଚାଲିଛି, କିନ୍ତୁ ଯେଉଁମାନେ ଭଗବାନଙ୍କର କଥା ଶ୍ରବଣ କୀର୍ତ୍ତନରେ ନିଯୁକ୍ତ ଅଛନ୍ତି, ଯେଉଁମାନେ ଭଗବାନଙ୍କର କଥା କହୁଛନ୍ତି ଏବଂ ଭଗବାନଙ୍କ କଥା ଶ୍ରବଣ କରୁଛନ୍ତି, ସେମାନଙ୍କର ଆୟୁ ସୂର୍ଯ୍ୟ ଦେବତା ହରଣ କରୁନାହାନ୍ତି, କାରଣ ଅଜାମିଳ କ୍ଷେତ୍ରରେ ତାର କିଛି କ୍ଷତି କର, କାରଣ ଅଜାମିଳ ଶେଷ ସମୟରେ ଅନ୍ତିମ ସମୟରେ ଭଗବାନଙ୍କର ନାମ ନାରାୟଣ ନାମ ଉଚ୍ଚାରଣ କରୁଥିବା ହେତୁ ସିଏ ଯମଦୂତଙ୍କ ପାଖକୁ ଯାଇପାରିଲେ ନାହିଁ, ଏହି ପ୍ରଶ୍ନ ଆମମାନଙ୍କ ଭିତରେ ଆସିବ ଯେ ସାଙ୍ଗେ ସାଙ୍ଗେ ଯେ କ'ଣ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନଙ୍କର ମୃତ୍ୟୁ ଆସେନି ବା ସେମାନେ ମୃତ୍ୟୁବରଣ କରିବେନି, ସେମାନଙ୍କର ଆୟୁଷ କ'ଣ ହରଣ ହେଉନାହିଁ ନା ସେମାନଙ୍କର ମୃତ୍ୟୁ ଆସୁଛି, କିନ୍ତୁ ସାଧାରଣ ଲୋକର ମୃତ୍ୟୁ ଏବଂ ଏକ ଭକ୍ତର ମୃତ୍ୟୁ ଭିତରେ ପାର୍ଥକ୍ୟ ଅଛି, ସାଧାରଣ ଲୋକ ମୃତ୍ୟୁ ଆସିଲେ ସେ ଭୟଭୀତ ହେଉଛି, ଯେମିତି ଅଜାମିଳ କ୍ଷେତ୍ରରେ କୁହାଯାଏ ଅଜାମିଳ ସାଙ୍ଗେ ସାଙ୍ଗେ ଭୟଭୀତ ହୋଇକି ବିକଟାଳ ଲୋକ ଭୟଙ୍କର ଲୋକ ଦେଖିକି ସେ ଭୟଭୀତ ଚକିତ ହୋଇଛି, ସେଭଳି ଭାବରେ କର୍ମୀ ଲୋକର ଯେଉଁ ପ୍ରକାର ବିଭିନ୍ନ ପ୍ରକାର ଚିନ୍ତାଧାରା ଅଛି, ବହୁ ଲୋକ ବହୁ ଚିନ୍ତା ବହୁ କାମନା ବାସନା ଯେଉଁ ମନ ଭିତରେ ରହିଛି, ତେଣୁ ସେମାନଙ୍କର କାମନା ବାସନା ପୂରଣ ନ ହୋଇଥିବା ହେତୁ ଯେତେବେଳେ ମୃତ୍ୟୁଟା ସମ୍ମୁଖକୁ ଆସିଯାଉଛି ସେମାନେ ମୃତ୍ୟୁର ସମ୍ମୁଖ ହେବା ପାଇଁ ଚାହୁଁନାହାନ୍ତି, ଯେଉଁଥିପାଇଁ ସେମାନେ ଭୟଭୀତ ହେଉଛନ୍ତି, ପରିସ୍ରା ହେଇଯାଉ ଟାଣା ହେଇଯାଉଛି ଇତ୍ୟାଦି, ଅହନି ଅହନି ଭୂତାନି ଗଛନ୍ତି ପ୍ରତ୍ୟେକ ମୁହୂର୍ତ୍ତରେ କେହି ନା କେହି ମୃତ୍ୟୁ ଆଳକୁ ଯାଉଛି, କିନ୍ତୁ ଏହି ପ୍ରକାର କର୍ମୀ ଲୋକ ଭୋଗୀ ଲୋକ ସେମାନେ ଭାବୁଛନ୍ତି ସେମାନେ ସେମାନେ ମୃତ୍ୟୁ ମୁଖରେ ଯାତ୍ରୀ, କିନ୍ତୁ ଆମେମାନେ ମୃତ୍ୟୁ ମୁଖକୁ ଯିବୁ ନାହିଁ, ଅର୍ଥାତ୍ ଆମେମାନେ ଏଇ ଜଗତ ରହିକି ଉପଭୋଗ ହିଁ କରିବୁ, ତେଣୁ ସେଇମାନେ ହିଁ ବଡ଼ ଭୟଭୀତ ହେଇକି ମୃତ୍ୟୁବରଣ କରୁଛନ୍ତି, ଆଖି ବଡ଼ ବଡ଼ ସେମାନେ ଡିମାଣ୍ଡ ମାରି ଦେଉଛି, ପାଟି ଖୋଲିଯାଉଛି ଏବଂ ଶରୀରର ବିଭିନ୍ନ ପ୍ରକାର ତାଙ୍କର ପରିବର୍ତ୍ତିତ ହେଇଯାଉଛି ଏବଂ ଶରୀର ସାଙ୍ଗେ ସାଙ୍ଗେ ପ୍ରତିବନ୍ଧମୟ ହେଇଯାଉଛି, ଯେତେବେଳେ ଆତ୍ମାଟା ଶରୀର ତ୍ୟାଗ କରି ଚାଲିଯାଉଛି, କିନ୍ତୁ ଜଣେ ଭକ୍ତ ଯେତେବେଳେ ମୃତ୍ୟୁବରଣ କରୁଛି ସେତେବେଳେ ସେ ମୃତ୍ୟୁଟା ହେଉଛି ଏକ ସାଧାରଣ ବ୍ୟକ୍ତିର ମୃତ୍ୟୁ, ତାହା ହେଉଛି ବିଜୟ ରଜ ବିଜୟ ଉତ୍ସବ, ସେ ବୃନ୍ଦାବନକୁ ଯାତ୍ରା କରୁଛି, ଭଗବତ ଧାମକୁ ସେ ଯାତ୍ରା କରୁଛି, ଗୋଟେ ଉଦାହରଣ ଦିଅନ୍ତି ଯେ ଗୋଟିଏ ମୂଷା ଛୁଆଟିଏ ସେ ଯେତେବେଳେ ଖେଳୁଛି ଘରେ ସେତେବେଳେ ଗୋଟେ ବିରାଡ଼ିଟିଏ ତାକୁ ଆସିକି ଧରିକି ନେଇଯାଉଛି ଏବଂ ସେ ମୂଷା ଛୁଆଟିକୁ ନେଇକି ସେ ମଧ୍ୟ ଖେଳଉଛି, ଏବଂ ବିରାଡ଼ିଟିଏ ମଧ୍ୟ ତାର ଛୁଆମାନଙ୍କୁ ନେଇକି ତାର ପାଟି ଭିତରେ ସେ ନେଇକି ଯାଉଛି। ଯେତେବେଳେ ବିରାଡ଼ିଟି ପିଲାମାନଙ୍କୁ ଜନ୍ମ କରେ, ତା ଛୁଆମାନଙ୍କୁ ଜନ୍ମ କରେ, ସିଏ ମଧ୍ୟ ପାଟିରେ ତା ପିଲାମାନଙ୍କୁ ନେଇକି ବିଭିନ୍ନ ସ୍ଥାନ ସବୁ ପରିବର୍ତ୍ତନ କରେ। ଏବଂ ମୂଷା ଛେଳି ଯେତେବେଳେ ନିଏ, ସେ ପାଟିରେ ତାକୁ ମଧ୍ୟ ନିଏ। କିନ୍ତୁ ତାର ଛୁଆକୁ ଯେତେବେଳେ ସେ ପାଟି ଭିତରେ ନିଏ, ତା ପିଲାମାନେ ଜାଣନ୍ତି ଯେ ମୋ ମା ଆମକୁ ନେଉଛି, ତେଣୁ ସିଏ ମୋ ମା ନେଲେ ହିଁ ମା ଆମକୁ ମାରିବ ନାହିଁ, ସେ ନିଶ୍ଚିତ ଭାବରେ କ'ଣ ସୁରକ୍ଷା ସ୍ଥାନରେ ସୁରକ୍ଷିତ ସ୍ଥାନରେ ରଖିବ। କିନ୍ତୁ ଯେତେବେଳେ ମୂଷା ଛୁଆଟି ବିରାଡ଼ର ପାଟି ଭିତରେ ଅଛି, ଜାଣୁଛି ଯେ ମୋ ବର୍ତ୍ତମାନ ସାକ୍ଷାତ ଜମା ହେବ, ଯେତେବେଳେ ସେ ଯାହା ମୋତେ ଖେଳୁ ଯାହା କରୁନା କାହିଁକି ସେ ମୋତେ ନିଶ୍ଚିତ ଭାବରେ ମାରିବ। ତେଣୁ ସେଥିପାଇଁ ଯେଉଁମାନେ ପ୍ରକୃତ ପକ୍ଷେ ଭଗବାନଙ୍କର ସେବା ବା ଭଗବାନଙ୍କର ଭଜନ କୀର୍ତ୍ତନ ନିଯୁକ୍ତ ଅଛନ୍ତି, ଯଦି ମୃତ୍ୟୁ ଆସୁ ସେମାନେ ମୃତ୍ୟୁକୁ ସ୍ୱାଗତ କରୁଛନ୍ତି। ପରୀକ୍ଷିତ ମହାରାଜଙ୍କୁ ଯେ ମୋ ଜୀବନରେ ମୃତ୍ୟୁ ଆସୁ, ମୁଁ ଚାହୁଁଛି ମୃତ୍ୟୁଟା ଆସୁ, ସମ୍ମୁଖକୁ ଆସିବାକୁ ମୁଁ ସ୍ୱାଗତ କରୁଛି। କାରଣ ଭଗବାନଙ୍କର କଥା ଶ୍ରବଣ କରୁଥିବା ଅବସ୍ଥାରେ ଅନ୍ତିମ ସମୟରେ ଯଦି ଭଗବାନଙ୍କର ନାମ ଉଚ୍ଚାରିତ ହେଉଛି ବର୍ତ୍ତମାନ, ସେ ସମୟରେ ଶରତ୍ୟାଗ କଲେ ମୁଁ ଯିବି ସିଧା ଭଗବତ ଧାମ ଯିବି। ଆମ ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଶ୍ରୀବାସ ପଣ୍ଡିତଙ୍କର ପୁତ୍ରଟା ମହାପ୍ରଭୁ କୀର୍ତ୍ତନ କରୁଛନ୍ତି, ସେତେବେଳେ ସେ ଶ୍ରୀବାସ ପଣ୍ଡିତଙ୍କ ପୁତ୍ର ମୃତ୍ୟୁମୁଖରେ ପଡ଼ୁଛି। ଏବଂ ସେତେବେଳେ ତାଙ୍କର ଯେଉଁ ଅଛନ୍ତି, ଯେଉଁ ରମଣୀମାନେ ଅଛନ୍ତି, ସ୍ତ୍ରୀ ଲୋକମାନେ ଅଛନ୍ତି, ସେମାନଙ୍କର ବନ୍ଧନ ରୋଳ ଶୁଭୁଛି। ସେ ସମୟରେ ଶ୍ରୀବାସ ପଣ୍ଡିତ ତାଙ୍କର ଯେଉଁ ପାର୍ଶ୍ୱଦମାନେ, ସେମାନେ ମହାପ୍ରଭୁଙ୍କ ସଂକୀର୍ତ୍ତନ ସେମାନେ ବିରୋଧ କରୁନାହାନ୍ତି। ଯଦିଓ ଏ ପ୍ରକାର ଏକ ଘଟଣା ଘଟିଗଲାଣି, ତଥାପି ମହାପ୍ରଭୁଙ୍କ କୀର୍ତ୍ତନଟା କେମିତି ବନ୍ଦ ନ ହେବ ସେଥିପାଇଁ ସେମାନେ ସବୁ ପ୍ରକାର ଚେଷ୍ଟା କରିଚାଲିଛନ୍ତି। କିନ୍ତୁ ଯେତେବେଳେ କ୍ରନ୍ଦନ ରୋଳଟା ଆସିଛି, ସେତେବେଳେ ଶ୍ରୀବାସ ପଣ୍ଡିତ ଘରକୁ ଯାଇକି କହୁଛନ୍ତି ଯେ କହୁଛନ୍ତି ତୁମେ କାହିଁକି ବର୍ତ୍ତମାନ ଏ ପ୍ରକାର ଚିତ୍କାର କରୁଛ, ବର୍ତ୍ତମାନ ମହାପ୍ରଭୁ ସଂକୀର୍ତ୍ତନ କରୁଛନ୍ତି, ତେଣୁ ଏହି ସଂକୀର୍ତ୍ତନ କରୁଥିବା ଅବସ୍ଥାରେ ଭଗବାନଙ୍କ ନାମ ଯେଉଁଠି ଉଚ୍ଚାରିତ ହେଉଛି, ସେତେବେଳେ ସେ ପୁତ୍ରଟି ଯଦି ମୃତ୍ୟୁବରଣ କଲା, ସିଏ ଆଉ ଅନ୍ୟ କେଉଁଠିକି ଯାଇନି, ସେ ନିଶ୍ଚିତ ଭାବରେ ଭଗବତ ଧାମକୁ ଯାଇଛି, ବୃନ୍ଦାବନ ଧାମ ଯାଇଛି। ତୁମେ ମାନେ ଖୁସି ହେବା କଥା, ତୁମେ ମାନେ ଆନନ୍ଦ କରିବା କଥା, ତୁମେ ମାନେ ଦୁଃଖ କରୁଛ କାହିଁକି? ଯଦି ତୁମେ ଏହି ପ୍ରକାର ଚିତ୍କାର କର, କ୍ରନ୍ଦନ କର, ତାହେଲେ ମୁଁ ବର୍ତ୍ତମାନ ଯାଇକି ଗଙ୍ଗା ନଦୀରେ ଝାସ ଦେବି। କି ପ୍ରକାର ହୃଦୟ ଶିବାସ, ଏହି ହେଉଛି କହିବାର ତାତ୍ପର୍ଯ୍ୟ। ଯିଏ ପ୍ରକୃତ ପକ୍ଷେ ଯିଏ ଭଗବାନଙ୍କ ନାମ ଉଚ୍ଚାରଣ କରୁଛି ବା ଭଗବାନଙ୍କ ସେବାରେ ଯିଏ ନିଜ ଜୀବନକୁ ନିଯୁକ୍ତ କରିଛି, ତାହାର ମୃତ୍ୟୁ ଆସିଲେ ମଧ୍ୟ ସେ କୌଣସି ପରିସ୍ଥିତିରେ ଭୟଭୀତ ହେବ। ଏ ପ୍ରସଙ୍ଗ ମଧ୍ୟ ବୃତ୍ତାସୁର କ୍ଷେତ୍ରରେ ମଧ୍ୟ କୁହାଯାଇଛି ଯେ ଶିବଜୀ ପାର୍ବତୀ ଦେବୀଙ୍କୁ କହୁଛନ୍ତି, ଯେତେବେଳେ ପାର୍ବତୀ ଦେବୀ ଅଭିଶାପ ଦେଇଛନ୍ତି ଚିତ୍ରକେତୁ, କାରଣ ଚିତ୍ରକେତୁ ଗୋଟିଏ କଥା ଦେଖିକି ଶିବଜୀ ଏବଂ ପାର୍ବତୀଙ୍କର ଯେଉଁ ବସିଛନ୍ତି ଶିବଜୀଙ୍କ କୋଳରେ ପାର୍ବତୀ, ସେ ସମୟରେ ତାଙ୍କ ପ୍ରତି ଗୋଟେ ମୃତ୍ୟୁ ହାସ୍ୟ ଦେଖିକି କହିଛନ୍ତି ଯେ ଏମାନଙ୍କ ସମ୍ମୁଖରେ ଯେଉଁ ବସିଛନ୍ତି ଋଷିମୁନିମାନେ, ତାଙ୍କ ନେତୃତ୍ୱ ନେଇଛନ୍ତି ଶିବଜୀ, ସେ କିଭଳି ଭାବରେ ତାଙ୍କ କୋଳରେ ବସେଇଛନ୍ତି ପାର୍ବତୀ। ଏହାକୁ ଦେଖିକି ଜଣେ ଚିତ୍ରକେତୁ ଯିଏ ଆକାଶରେ ଉଡ଼ି ଉଡ଼ି ଯାଉଛନ୍ତି, ଜଣେ ଗନ୍ଧର୍ବ ଶଙ୍କରଷଣଙ୍କର ଭକ୍ତ, ସିଏ କିନ୍ତୁ ଦେଖିକି ଟିକେ ତାଙ୍କ ମନ ଭିତରେ ଗୋଟେ ଶଙ୍କା ଆସିଛି ଏବଂ ସଙ୍ଗେ ସଙ୍ଗେ ସେ ହସି ଦେଇଛନ୍ତି, ଯେଉଁଥିପାଇଁ ପାର୍ବତୀ ଗୋଟେ କ୍ରୁଦ୍ଧ ହେଇକି ତାଙ୍କୁ ସଙ୍ଗେ ସଙ୍ଗେ ଡାକେଇକି ତାଙ୍କୁ ସାଙ୍ଗେ ସାଙ୍ଗେ ଅଭିଶାପ ଦେଇଛନ୍ତି, ତୁମେ ମର୍ତ୍ତ୍ୟ ମଣ୍ଡଳରେ ଅସୁର ହେଇକି ଜନ୍ମଗ୍ରହଣ କର। ତେଣୁ ସେଠି ଶିବଜୀ ପାର୍ବତୀ ଦେବୀଙ୍କୁ କହୁଛନ୍ତି ଯେ ପ୍ରକୃତ ପକ୍ଷେ ତୁମେ ତାଙ୍କୁ ଅଭିଶାପ ଦେଇଦେଲ, ତୁମେ ସହିପାରିଲ ନା, କିନ୍ତୁ ସିଏ ଚାହିଁଥିଲେ ତୁମକୁ ଅଭିଶାପ ଦେଇକି ତୁମକୁ ସେ ପ୍ରକାର ପ୍ରତି ଅଭିଶାପ ତୁମକୁ ଦେଇପାରିଥାନ୍ତା, କିନ୍ତୁ ସେ ତା ଦେଲା ନାହିଁ। କାହିଁକି ନା ସିଏ ହେଉଛି ଭଗବାନଙ୍କ ଜଣେ ଭଗବାନଙ୍କ ଭକ୍ତ, ପ୍ରକୃତ ପକ୍ଷେ ସହିଷ୍ଣୁ, ତାର କୌଣସି ପ୍ରକାର ପ୍ରତିକ୍ରିୟା ନାହିଁ। ନାରାୟଣ ପରା ସର୍ବେ ନ କୁତଶ୍ଚର ବିଭ୍ୟ ସ୍ୱର୍ଗାପବର୍ଦ୍ଧନର ବିଶୁ ଅପି ଦୁର୍ଯ୍ୟାର୍ଥ ଦର୍ଶନ, ଯେ ନାରାୟଣଙ୍କର ଭକ୍ତ, ଯେ ଭଗବାନଙ୍କର ଭକ୍ତ, ସେ କୌଣସି ପରିସ୍ଥିତିରେ ଭୀତ ବା ବିଚଳିତ ହେବ, ଯେତେବେଳେ ଯେଉଁ କିଛି ପରିସ୍ଥିତି ଅସନା ଥାଏ, ସେ ସ୍ୱର୍ଗକୁ ଯାତ୍ରା କରୁ ବା ନର୍କକୁ ଯାତ୍ରା କରୁ ବା ତାକୁ ଯେକୌଣସି ସ୍ଥିତିରେ ତାକୁ ରଖାଯାଉ ନା କାହିଁକି, ତୁଲ୍ୟାର୍ଥ ଦର୍ଶନ, ସେ କୌଣସି ପ୍ରକାର କିଛି ବାହାରେ ଏଇ କଥା ଶିବଜୀ କହୁଛନ୍ତି। ତେଣୁ ଯିଏ ଭକ୍ତ ସିଏ କୌଣସି ପରିସ୍ଥିତିରେ ବିଚଳିତ ହେବ। ଭକ୍ତିଗୁଣ ଖୁବ ସୁନ୍ଦର ଭାବରେ ମୁଁ ସଙ୍ଗୀତ ଆମର ଗାନ କରନ୍ତୁ, ଗାନ କରୁ ରବିବାର କାର୍ଯ୍ୟକ୍ରମରେ। ପ୍ରଭୁ ତବ ପଦ ଯୋଗେ ମୋର ବିଜୟ, ପ୍ରଭୁ ତବ ପଦ ଯୋଗେ ମୋର ନିବେଦନ, ପ୍ରଭୁ ତବ ପଦ ଯୋଗେ ମୋର ନିବେଦନ, ନାହିଁ ମା ବିଦେହ ସୁଖ ଧନ ଜନ ପ୍ରଭୁ ତବ ପଦ ଭଗବାନଙ୍କୁ ବିରହରେ ମୋର ଦୁଃଖ କରୁଛି। ତେଣୁ ମୋତେ ଶୀଘ୍ର ମାରିଦିଅନ୍ତୁ, ମୋତେ ଶୀଘ୍ର ଆପଣଙ୍କ ବଜ୍ର ଦ୍ୱାରା ଆପଣ ମାରିଦିଅନ୍ତୁ, ମୁଁ ଶୀଘ୍ର ମୋର ଭଗବାନଙ୍କ ସେବାରେ ଶଙ୍କର ସମସ୍ତ ସେବାରେ ମୁଁ ନିଯୁକ୍ତ ହେବି। ତାଙ୍କର ଜୀବନରେ ମୁଁ ବହୁତ ଦୁଃଖ ପାଉଛି। ନ ନାକ ପୃଷ୍ଟ ନ ଚ ପାରମେତ ନ ସ୍ୱର୍ଗ ନ ରସାଧିପତ୍ୟ ନ ଯୋଗ ସିଦ୍ଧି ନ ପୁନର୍ଭବନ ବା ସାମଞ୍ଜସ୍ୟତମ ବିରଞ୍ଚ କାନ୍ତି। ମୁଁ ଏସବୁ ପଦବୀ ମୋର ଅଭିଳାଷ ନାହିଁ। ଅସୁରଟା ଦେଖନ୍ତୁ ତା କ୍ଷେତ୍ର କିଭଳି ବ୍ୟତିକ୍ରମ, ହିରଣ୍ୟକଶିପୁ ଇତ୍ୟାଦି ଅସୁର, କିନ୍ତୁ ଇଏ ବୃତ୍ରାସୁର କ'ଣ କହୁଛି? କାହିଁକି ନା ବୃତ୍ର ଅସୁର ହେଉଛି ଭକ୍ତି ମୁଖ ସ୍ୱୀକୃତି, କାରଣ ସେ ନାରଦ ମୁନି ଏବଂ ମନ୍ଦିରାମୀ ଠାରୁ ଶ୍ରବଣ କରିଛି ଏବଂ ସେ ଭକ୍ତି ମାର୍ଗରେ ଅବରୋଧ କରିଥିବା ହେତୁ ତାର ଏଇ ବର୍ତ୍ତମାନ ଲାଭ ହେଉଛି। ବର୍ତ୍ତମାନ ସେ କହୁଛି ଯେ ମୋତେ ଆପଣ ଶୀଘ୍ର ମାରିଦିଅନ୍ତୁ, ମୁଁ ଭଗବାନଙ୍କ ଚିନ୍ତା ମୁଁ ସ୍ମରଣ କରିବି, ମୁଁ ତାଙ୍କର ସେବା ନିଯୁକ୍ତ, ତାଙ୍କ ବିରହରେ ତାଙ୍କ ବିଚ୍ଛେଦରେ ମୁଁ ଦୁଃଖ କରୁଛି। ଏବଂ ତା ସୁନ୍ଦର ଭାବରେ ସେ ଶେଷ କରାହେଉଛି, ବୃତ୍ରାସୁର ଶେଷ ଶ୍ଳୋକଟି କହୁଛି ସେ ଅଧ୍ୟାୟରେ, ଯେ ଯେମିତି ଭାବରେ ଯେ ଗୋଟେ ବତ୍ସା ଗାଈର କ୍ଷୀର ଖାଇକି ସେ ଟିକେ ଆନନ୍ଦ ପାଉଛି, ସେତେବେଳେ ଗାଈ ଧୋଇବା ଲୋକ କ'ଣ କହୁଛି ନା ସେ ବାଛୁରୀଟିକୁ ଛଡ଼େଇ ଆଣୁଛି, ସେତେବେଳେ ବାଛୁରୀଟି ଅତି ତୃଷାର୍ତ୍ତ ନୟନରେ ଚାହୁଁଛି ମାଆର କ୍ଷୀର, ଯେ ମୁଁ ମାଆ କ୍ଷୀର କିଭଳି ଭାବରେ ଟିକେ ପାଇବି, ଏବଂ ସେ ଖୁବ୍ ବ୍ୟାକୁଳତା ସହକାରେ ଚାହୁଁଛି ମାଆ ମୋର। ଏବଂ ଜଣେ ପତ୍ନୀ ଖୁବ୍ କମ୍ ଦିନ ହେଲା ବିବାହ କରିଛି ଏବଂ ସ୍ୱାମୀ ତା'ର ରହିଛି ବିଦେଶରେ, ଏବଂ ସେ ପତ୍ନୀଟି ଚାହୁଁଛି ମୋ ସ୍ୱାମୀ କେତେବେଳେ ଆସିବ, ଏବଂ ତୃଷାର୍ତ୍ତ ନୟନରେ ସ୍ୱାମୀର ଆସିବା ପଟୁ ବାଟକୁ ଯେମିତି ଚାହିଁ ରହିଛି, ସେହିଭଳି ଭାବରେ ମୁଁ ଚାହୁଁଛି ମୋ ଭଗବାନଙ୍କର ସେବାରେ ନିଯୁକ୍ତ ହେବା ଆମେ ଶୀଘ୍ର ମାରିଦେବୁ। ଏ ହେଉଛି ଭକ୍ତର ଚିନ୍ତା, ତା ଭକ୍ତର କାମ। ତ ପ୍ରକୃତ ପକ୍ଷେ ଭାଗବତ ଶାସ୍ତ୍ର ହିଁ ସେହି କଥା ହିଁ ଶିକ୍ଷା ଦେଉଛି। ଆମେ ବିଭିନ୍ନ ଶାସ୍ତ୍ରରେ ଭଗବାନଙ୍କର ଭଜନ କରିବା କଥା କୁହାଯାଇଛି, କିନ୍ତୁ ଶ୍ରୀମଦ୍ ଭାଗବତ ଏ ପ୍ରକାର ଏକ ଶାସ୍ତ୍ର, ଭଗବାନ ଭକ୍ତ ପାଇଁ ବ୍ୟାକୁଳ, ଭଗବାନ ଭକ୍ତ ପାଇଁ କ୍ରନ୍ଦନ କରୁଛନ୍ତି। ଭଗବାନ କିଭଳି ଭାବରେ ଭକ୍ତ ପାଇଁ ବ୍ୟାକୁଳତା ତାଙ୍କର ଅଛି ସେ କଥା ହିଁ ଭାଗବତରେ ବର୍ଣ୍ଣନା କରୁଛି। ଏ ପ୍ରକାର ଏକ ଶାସ୍ତ୍ର ଦଶମ ସ୍କନ୍ଧ ଭାଗବତରେ ବର୍ଣ୍ଣନା କରାଯାଇଛି ଯେ ପୁତନା ରାକ୍ଷସୀର କଥା କୁହାଯାଇଛି। ପୁତନା ରାକ୍ଷସୀକୁ କଂସ ପ୍ରେରଣ କରିଛି, କାଳକୂଟ ସ୍ତନରେ ବିଷ ନେଇକି ଆସିଛି, କୃଷ୍ଣଙ୍କୁ ଦେବ ଏବଂ ମରିବେ କୃଷ୍ଣ, ଏବଂ ସେଥି ପୂର୍ବରୁ ବହୁ ପୁତ୍ର ସନ୍ତାନ ମଧ୍ୟ ସେ ମାରିଦେଇ ସାରିଲାଣି, କାଳକୂଟ ବିଷ ନେଇକି ଆସିଛି ମାରିବା ପାଇଁ। କିନ୍ତୁ ଭଗବାନ ଇତି ଦୟାଳୁ, ସେ ପୁତନାକୁ ମାରିଲେ ମଧ୍ୟ ତାକୁ କି ଗତି ପ୍ରଦାନ କରିଛନ୍ତି। ପୁତନାର ମୃତ୍ୟୁ କଥା କୁହାଯାଏ, ପୁତନାର ଉଦ୍ଧାର କଥା କୁହାଯାଇଛି, ପୁତନା ତା ଜୀବନର ଉଦ୍ଧାର ହେଇଯାଇଛି। ଅଭଗୀଜମ ସ୍ତନ ପାଚିତା ଗୋବାନ ଦୟାଳୁ ଶରଣ ବଜେଇବ, ଏହି ପ୍ରକାର ଏକ ଦୟାଳୁକୁ କୃଷ୍ଣ ଭଗବାନ ଯାହାଙ୍କ କଥା ସେ ଭାଗବତରେ ବର୍ଣ୍ଣନା କରାଯାଇଛି, ସେ ଭଗବାନଙ୍କର ଶରଣ ନେଇ ଆମେ ଆଉ କାହାର ଶରଣ ନେବା? ତେଣୁ ଭଗବାନ ତାକୁ କେଉଁ ଗତି ଦେଇଦେଲେ ନା ଯଶୋଦା ମାଆଙ୍କର ସ୍ଥାନ, କାରଣ ସିଏ ଏକ ମାଆର କାର୍ଯ୍ୟ କରିବା ପାଇଁ ଆସିଛି, ତା ନିଜ ଉଦ୍ଦେଶ୍ୟକୁ ସାଧନ କରିବା ପାଇଁ ସେ ଆସିଛି, କଂସର ଆଦେଶରେ ସେ ଆସିଛି, ତା ନିଜର କିଛି ସ୍ୱାର୍ଥ ସାଧନ ନାହିଁ, କଂସର ଆଦେଶରେ ଆସିଛି ଏବଂ ସେ ଏକ ଧାଇର କାମ, ମା ଯେମିତି କ୍ଷୀର ପ୍ରଦାନ କରେ ପୁତ୍ରକୁ ସେଇ କାର୍ଯ୍ୟ ସେ କରୁଛି, ଯେଉଁଥିରେ ତାର କିଛି ଦୋଷ ନାହିଁ। ସେଥିପାଇଁ ଭଗବାନ ତା ଶରୀରକୁ ଏହି ପ୍ରକାର ଦିବ୍ୟ ଶରୀର କରିଦେଇଛନ୍ତି, ଯେତେବେଳେ ସେ ମୃତ୍ୟୁବରଣ କରୁଛି ତା ଶରୀର ଏକ ବିରାଟ ଶରୀର ହେଇଛି, ଏବଂ ବୃନ୍ଦାବନବାସୀମାନେ ସେ ଶରୀରଟା କାଟିଛନ୍ତି, ଖଣ୍ଡ ଖଣ୍ଡ କରି କାଟିକି ସେ ଶରୀରର ଅଗ୍ନି ସଂଯୋଗ କରିଛନ୍ତି, ଏବଂ ଶରୀରରୁ ଚତୁଃସମ ସୁଗନ୍ଧ ବାହାରୁଛି, ଏବଂ ଏକ ଦିବ୍ୟ ରଥା ଆସିକି ନେଇଯାଉଛି। ଏହି ପ୍ରକାର କଥା ଶ୍ରୀମଦ୍ ଭାଗବତ ବର୍ଣ୍ଣନା କରାଯାଇଛି, ଭଗବାନ କିଭଳି ଭାବରେ ଭକ୍ତ ପାଇଁ ବ୍ୟାକୁଳ। କୃଷ୍ଣଙ୍କ କଥା କୁହାଯାଇଛି, କୃଷ୍ଣ ବତ୍ସା ହରେଇକି ଗାଭୀ ବତ୍ସାମାନଙ୍କୁ ହରେଇ ତାଙ୍କୁ ଖୋଜିବା ପାଇଁ ଜଙ୍ଗଲରେ ବୁଲୁଛନ୍ତି, ଏବଂ ସେହିଭଳି ଭାବରେ ଗୋପୀମାନଙ୍କୁ କୃଷ୍ଣ କହିଛନ୍ତି ଯେ ମୁଁ ଯିବି, ଏବଂ ମଥୁରାରେ ଆସିକି ଦ୍ୱାରକାରେ ଆସିକି କୃଷ୍ଣ ରହିଯାଇଛନ୍ତି ଏବଂ ତାଙ୍କର କଥାକୁ ସେ ରକ୍ଷା କରିପାରୁନାହାନ୍ତି, ଯେଉଁଥିପାଇଁ ସେ ଚିନ୍ତା କରୁଛନ୍ତି ଆରେ ମୁଁ ତ କହିକି ଆସିଥିଲି ତାଙ୍କୁ ଯିବା ପାଇଁ, କିନ୍ତୁ ମୁଁ ଯାଇପାରୁନି, ବର୍ତ୍ତମାନ ବହୁତ କାର୍ଯ୍ୟ ମୋର ଅଛି, ମୁଁ ସେ କାର୍ଯ୍ୟକୁ ସାରି ନ ସାରିକି ମୁଁ ଯାଇପାରୁନାହିଁ। ତେଣୁ ସେ ଚିନ୍ତା କରିକି ଉଦ୍ଧବଙ୍କୁ ପ୍ରେରଣା କରୁଛନ୍ତି, ଉଦ୍ଧବଙ୍କୁ ବାର୍ତ୍ତା ଦେଇ ପ୍ରେରଣା କରୁଛନ୍ତି, ଯାଅ ତୁମେ ତାଙ୍କୁ ସାନ୍ତ୍ୱନା ଦିଅ ଏବଂ ମୁଁ ଆସିବି, ମୁଁ ତାଙ୍କ ପାଖକୁ ଯିବି, ଏଇ କଥା ହିଁ ତାଙ୍କ ପାଖରେ କୁହ। ଏଇ କଥାକୁ କହିକି ଭଗବାନ କୃଷ୍ଣ ସେମାନଙ୍କର କଥା ଚିନ୍ତା କରିକି ଉଦ୍ଧବଙ୍କୁ ପ୍ରେରଣା କରୁଛନ୍ତି, ଏଇ କଥା ସେ ମୋର ଭାରତ କଥା ହେଉଛି। ଯେଉଁ ଶାସ୍ତ୍ର ଭଗବାନ କିଭଳି ଭାବରେ ଭକ୍ତ ପାଇଁ ବ୍ୟାକୁଳ ସେ କଥା ହିଁ ଶାସ୍ତ୍ରରେ ବର୍ଣ୍ଣନା କରେ। ତେଣୁ ଏହି ଶାସ୍ତ୍ର ହେଉଛି ଏକ ମୂଲ୍ୟ ଶାସ୍ତ୍ର, ଏବଂ ଭାଗବତ ଶେଷରେ ମଧ୍ୟ କୁହାଯାଇଛି ଏଇ ନାମର କଥା, ନାମର କଥାଟା ସମ୍ପୂର୍ଣ୍ଣ ଭାବେ ନାମର ଗୌରବ କରାଯାଇଛି, ନାମ ସଂକୀର୍ତ୍ତନ ଯଶ ସର୍ବ ପାପ ସମାନ ସର୍ବ ଦୁଃଖ ପରମ ଦୁଃଖ ସମାନ ପରମ ନାମ ସଂକୀର୍ତ୍ତନ ସର୍ବ ପାପ ସମାନ ନାମ ସଂକୀର୍ତ୍ତନ କରିବା ଦ୍ୱାରା ଭଗବାନ କଳିଯୁଗରେ ନାମାବତାର ହେଇଯାଇଛନ୍ତି। କଳିଯୁଗରେ ଅନ୍ୟ କୌଣସି ନାହିଁ, କର୍ମ ଜ୍ଞାନ ଯୋଗକୁ ସମ୍ପୂର୍ଣ୍ଣ ଭାବେ କଳିଯୁଗ ନିରାଶ କରାଯାଇଛି। କେବଳ ଭଗବାନ ତାଙ୍କ ନାମରେ ହିଁ ଏଠି ଅବତୀ ରହିଛନ୍ତି। କଳିକାଳେ ନାମ ରୂପେ କୃଷ୍ଣ ଅବତାର, ନାମ ରୂପେ ଭୟ ସର୍ବ ଜଗତ ନିଷ୍ଠା, ନାମ ବିନା କଳିକାଳେ ନାହିଁ ଆର ଧର୍ମ ସର୍ବମନ୍ତ୍ର ସାରଣା ଏହି ଶାସ୍ତ୍ର। ତେଣୁ ଭଗବାନ କଳିଯୁଗ ଲୋକମାନଙ୍କ ପାଇଁ ନାମ ରୂପରେ ଅବତୀ ସମସ୍ତଙ୍କୁ ନାମର ସୁଯୋଗ ସେ ଦେବେ, ନାମ ଉଚ୍ଚାରଣ କରିବା ପାଇଁ ସମସ୍ତଙ୍କୁ ସେ ସୁଯୋଗ ଦେବେ। ସେ ସେଥିରେ କୌଣସି ପ୍ରକାର ପ୍ରତିବନ୍ଧକ ରଖିନାହାନ୍ତି। ବ୍ରାହ୍ମଣ କେବଳ ଉଚ୍ଚାରଣ କରିବ, ଶୂଦ୍ର ଉଚ୍ଚାରଣ କରିବ ନାହିଁ, ବା ବୈଶ୍ୟ ଉଚ୍ଚାରଣ କରିବ, କ୍ଷେତ୍ରୀୟ ଉଚ୍ଚାରଣ କରିବ, ଏକଥା ନାହିଁ। ଯେଇ ଭଜେ ସେଇ ବଡ଼ ଅଭକ୍ତହୀନ ଛା କୃଷ୍ଣ ଭଜନେ ନାହିଁ ଜାତି ସ୍ୱଚଳତି କରିହା ଯଦ ଜିହାଗ୍ର ବର୍ତ୍ତତେ ନାମ ତୁଭ୍ୟେ ପୁରୁଷ ଚଣ୍ଡାଳ କୂଳରେ ଜନ୍ମଗ୍ରହଣ କରିକି ମଧ୍ୟ ଯିଏ ଆପଣଙ୍କ ନାମ ଉଚ୍ଚାରଣ କରୁଛି ସେ ସମସ୍ତ ତପସ୍ୟାର ଫଳ ପାଇଯାଉଛି, ସମସ୍ତ ଯଜ୍ଞକର୍ମର ଫଳ ପାଇଯାଉ, ସମସ୍ତ ତୀର୍ଥସ୍ଥାନ ଭ୍ରମଣର ଫଳ ସେ ପାଇଯାଉଛି, ସମସ୍ତ ଶାସ୍ତ୍ର ଅଧ୍ୟୟନ ଫଳ ପାଇଯାଉଛି। ସେ ଅନାର୍ଯ୍ୟ ହେଇକି ଅନାଏ ସେ ଆର୍ଯ୍ୟ କରୁଛି ପ୍ରକୃତ ପକ୍ଷେ ଆମମାନେ ଭୌତିକ ଜଗତରେ ଯେଉଁ ମାନବ ଜୀବନ ଲାଭ କରିଛେ, ବିଶେଷ କରି କଳିଯୁଗରେ ଏଇ ଯେଉଁ ଧନ୍ୟ କଳିଯୁଗ କୁହାଯାଉଛି, କାରଣ ଏହି କଳିଯୁଗରେ ମହାପ୍ରଭୁ ଆସିଥିଲେ ଏବଂ ମହାପ୍ରଭୁ ଆମମାନଙ୍କ ପାଇଁ ନାମ ରୂପରେ ସେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ନାମ ଆମକୁ ପ୍ରଦାନ କରିଛନ୍ତି। ତେଣୁ ଏ ନାମକୁ ଆମେ ଯଦି ଉଚ୍ଚାରଣ କରିବା ଏବଂ ନାମାଶ୍ରିତ ହେବା ଏବଂ ସଦ୍ଗୁରୁଙ୍କର ଆଶ୍ରୟ ଗ୍ରହଣ କରିକି ନାମର ଆଶ୍ରିତ ହେବା ଏବଂ ସେ ନାମ କୀର୍ତ୍ତନ କରିବା ଏବଂ ନାମ ସ୍ମରଣ କରିବା, ତାହେଲେ ଆମେ ସହଜରେ ଅତି ସହଜରେ ଆମେ ତେଣୁ ପ୍ରକୃତ ପକ୍ଷେ ଯେଉଁମାନେ ବୁଦ୍ଧିମାନ ସେମାନେ ଏ ନାମ ସ୍ମରଣରେ ଆସୁଛନ୍ତି ଏବଂ ସେମାନେ ନାମ ସ୍ମରଣରେ ଆସି ତାଙ୍କ ଜୀବନକୁ ସେମାନେ ଜୟ ଗ୍ରନ୍ଥ ଶ୍ରୀମଦ୍ ଭାଗବତମ୍ କି ଜୟ। ଶ୍ରୀ ଗୋପାଳ ମହାରାଜ।